देवाय हरे कृष्ण उपस्त भक्त सज्जन बंद मातृवृंद हमें जी भगवान शरत्कालीन लीला दुर्गति दर्शन संध्यात श्रवण करते सतटी कथा सुनी सारे सात दिन सुनी सारे अष्टम दिन आज बंद आठ तारीख आज बंद अगस्त आठ 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 आज ट्रिपुल हैट्रिक अगस्त हूँ आठ आज तारीख हूँ आठ आज बेणुगीत हूँ आठ तेणु गोटे हैट्रिक आज आम श्रवण करवा तेर श्लोक उपर जो गोपी मैंने बेणुगीत वर्णना कर आज कथा श्रवण करवा श्लोक तेर गावस्त कृष्ण मुख निर्गत गावस्त कृष्ण मुख निर्गत वेणुगीत पीयूष मुक्त भेद कर्णपुटे पिबंध शावास्त शावास्मतस्मतस्तो गोविंद मात्मनिषा श्रृपणास्म संध्या गावास्त कृष्ण मुख निर्गत वेणुगीत पीयूष मुक्त भेद कर्णपुटे पिबंध शावास्मतस्तनपयास्मतस्तो गोविंदमात्मने शास्त्रपणासु संज्ञा तेणु गावस् गावी मान कथा बर्तमान पढ़ला गावी मान पूर्व कौ विषय वर्णना कर गत का कौ विषय वर्णना कर बार तारीख रे देव देव कन्या देव स्त्री मैंने देवी मैंने सब विमान आसिक दर्शन करुले से विषय गोपी मैंने कहते आज पी कौन जो तो देवी मैंने बहुत उन्नत स्तर आम कह बहुत उन्नत स्तर तेनाली से कृष्ण कवि जाते साधारण व्यक्ति का मूर्ख मान कौन से आकर्षित है ना गावस्स बर्तमान जीवस्वामी कौन वैष्णव प्रश्न अथ अन्यस्या गोष्ठिया वाक्य माह आ गोटे गोष्ठी कथा चलती कौन कौन गाव इति त्रिवी तीनो श्लोक आ गोटे गोष्ठी से कथा कौन सनातन गोस्वामी कौन चारोटी श्लोक कहुए त्र प्रथम तो निज भाव विरोधी मातृभावादीना गवां वर्णन निजर भाव किभ भाव रही गोपी मान गोपी मान भाव रोचे कि भाव गोपी मान भगवान कृष्ण प्रति भाव रही कि भाव श्रृंगार श्रृंगार कौन कांत भाव कांत माधुर्य भाव किंतु ये माधुर्य भाव विरोधी भाव हूँ मातृभाव अलग प्रकार भाव विरोधी नुह से अलग प्रकार जीवस्वामी कौन वैष्णव पोषण विरोधी बोली भाव विरोधी मातृभावादीना मातृभा भाव जो मैंने मातृवात्सल्य भाव रही से चिंता करेंगे ना जो रही जो माधुर्य भाव विषय से चिंता करेंगे ना तेणु विरोध बोली कह विरोध भाव यहाँ से चिंता करें माधुर्य भाव विषय किंतु ये जो गोपीमान भाव विरोधी जो मातृभावादीना गवां वर्णना गाभी मानी वात्सल्य भाव रही कृष्ण को पुत्र विषय ज्ञान करवां विषय वर्णना बर्तमान कर शोक गवां गावश्च गाव कहले मूर्ख भागवत दशम स्कंद चौरासी अध्याय भगवान कहले चौरासी अध्याय प्रसिद्ध श्लोक अच्छा जे शकड़ा अनुशत भाग लोक यही स्तर में पशु स्तर गाव कह पशु प्रतीक करा पशु कहले मूर्ख पशु जनि से प्राप्त होती तेणु महा भगवान जो उपदेश दे मुनि ऋषि मान को दशम स्कंद चौरासी अध्याय कुरुक्षेत्र स्थान रे कुरुक्षेत्र धर्म क्षेत्र से ଏ ଲୋକମାନେ ଏହିଭଳି ଭାବରେ ପଶୁ ଭଳି ଜୀବନଯାପନ କରୁଛନ୍ତି ବୋଲି କହିଥିଲେ। ସେ ପଶୁମାନଙ୍କ ଭିତରେ ଗାଈ ଆଉ ଗଧ ଏଇ ଦୁଇଟିର ଉଦାହରଣ ଦେଇଥିଲେ। ଯଶାମ ବୁଦ୍ଧି ପୁଣବେ ତ୍ରିଧାତୁକେ ସୋଧି କଳତ୍ରାଭିଶୁଭମ୍ୟଧି ଯତୀର୍ଥ ବୁଦ୍ଧି ଶରଣେନ ପରିଚି ଜନୀଷୁ ଅଭିଜ୍ଞେଷୁ ସୈବ ଗୋଖର। ଗୋ କହିଲି ଗାଈ, ଖର କହିଲି ଗଧ, ଏମାନେ ବହୁତ ନିମ୍ନ ସ୍ତରର ପଶୁ। ପଶୁମାନଙ୍କ ଭିତରେ ମଧ୍ୟ ଆମେ ଆଲୋଚନା କରୁଥିଲେ ବିଲୁଆ ବଡ଼ ଚତୁର ବହୁତ ଉନ୍ନତ ସ୍ତରରେ ସେମାନେ ଅଛନ୍ତି, କିନ୍ତୁ ଗାଈ ଏବଂ ଗଧ ଏ ଦୁଇ ଜଣ ହେଉଛି ବହୁତ ନିମ୍ନ ସ୍ତରର। କିନ୍ତୁ ଭଗବାନ ସେ ଉଦାହରଣ ଦେଇଛନ୍ତି, ଆମେ ଦେଉନେ। ତେଣୁ ଭଗବାନ କହୁଛନ୍ତି ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧାତୁକେ। ସାଧାରଣତଃ ଲୋକମାନେ ନିଜକୁ କ'ଣ ଭାବନ୍ତି, ଆତ୍ମା କହିଲେ କ'ଣ ଭାବନ୍ତି, କୁଣପ। ଏ ଶରୀର ହେଉଛି ଗୋଟେ କୁଣପ ବା ଗୋଟେ ହେଉଛି ଖୋଳ ଭଳି, ଖୋଳ ଭଳି ଯେମିତି ଆମେ ବର୍ତ୍ତମାନ ସବୁ ଜିନିଷପତ୍ର ରଖୁଛୁ ସେମିତି ଏଇଭଳି ଇଏ ଗୋଟେ ଶରୀର ଯେଉଁ ତିଆରି ହୋଇଛି, କେଉଁଥିରେ ତିଆରି ହୋଇଛି ନା କୁଣପେ ତ୍ରିଧାତୁକେ ସୋଧି, ତିନୋଟି ଧାତୁରେ ଶରୀର ତିଆରି ହୋଇଛି। ଆଉ ଏବେ ଯେଉଁ ଶାସ୍ତ୍ର ଅନୁସାରେ ଆମ ଶରୀରରେ ତିନୋଟି ଧାତୁ ରହିଛି, କ'ଣ କ'ଣ କହିପାରିବେ, କ'ଣ କ'ଣ ଧାତୁ ତିନୋଟି? କପବାତ ପିତ, କପବାତ ପିତରେ ଏ ଶରୀର ତିଆରି ହୋଇଛି। ତେଣୁ ଏ କପବାତ ପିତ ଯଦି ଠିକ୍ ରହିଲା, ସମ ପରିମାଣ ରହିଲା, ତାହେଲେ ଶରୀର ସୁସ୍ଥ ରହିବ। ଯଦି ବିଷମ ହୋଇଗଲା, ତାହେଲେ ଶରୀରରେ ବିଭିନ୍ନ ରୋଗ ଦେଖା ହେବ। କଫ ପରିମାଣ ଅଧିକା ହୋଇଗଲେ ଥଣ୍ଡା ହେଲା, ଜ୍ୱର ହେଲା, ସବୁ ହେଲା। ବାତର ପରିମାଣ ଅଧିକା ହୋଇଗଲେ ବାତ ରୋଗ ହୋଇଗଲା। ବିତର ପରିମାଣ ହୋଇଗଲେ କ'ଣ କାମଳ ରୋଗ ଇତ୍ୟାଦି ସବୁ ରହିଛି, ଜଣ୍ଡିସ ଇତ୍ୟାଦି। ତେଣୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଏହି ତିନୋଟି ସେମାନେ ଯେଉଁ ଔଷଧ ଦିଅନ୍ତି, ଏହି ତିନୋଟି ଧାତୁକୁ ଠିକ୍ କରିବା ପାଇଁ ଔଷଧ ଦିଅନ୍ତି। ତିନୋଟି ଧାତୁ ଯଦି ସମ ପରିମାଣ ରହିଗଲା, ତାହେଲେ ଆମ ଶରୀର ଠିକ୍ ରହିବ। ତେଣୁ ଏଠି ଭଗବାନ କହୁଛନ୍ତି ଏ ଶରୀର ଯେଉଁଟା ତିନୋଟି ଧାତୁରେ ତିଆରି, ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧାତୁକୁ ସେମାନେ ଭାବନ୍ତି ଆମ ହେଉଛି ଆତ୍ମା। ଏଇ ତିନୋଟି ଧାତୁକୁ ସେମାନେ ଭାବନ୍ତି ଆମେ ହେଉଛି ସେଇ ତିନୋଟି ଧାତୁ। ଯେଉଁମାନଙ୍କର ଟିକିଏ ଉନ୍ନତ ବୁଦ୍ଧି, ସେମାନେ ଭାବନ୍ତି ନା ନା ଆମେ ଶରୀର ନୁହଁ, ଶରୀର ଆଉ ଟିକିଏ ଅଧିକ ଆମେ ରହିଛି। କ'ଣ କଳତ୍ରାଧିଶୁ, ଆମର ଶରୀର ସମ୍ବନ୍ଧୀୟ ଯେଉଁମାନେ ରହିଛନ୍ତି, ପତ୍ନୀ ବା ପିଲା ଛୁଆ ଇତ୍ୟାଦି, ଏମାନେ ହେଉଛନ୍ତି ଆମେ ଆତ୍ମା ନା, ଏମାନେ ସବୁ ଆମ ନିଜର ଲୋକ ଏଭଳି ଭାବରେ ଭାବନ୍ତି ସେମାନେ। ଆଉ ଟିକିଏ ଯେଉଁମାନଙ୍କର ଉନ୍ନତ ବୁଦ୍ଧି, ସେମାନେ ଭାବନ୍ତି ଭୈମ ଯଦି, ଯେଉଁ ଭୂମିରେ ଜନ୍ମଗ୍ରହଣ କରିଛନ୍ତି ଉତ୍କଳବାସୀ, ଆମ ଓଡ଼ିଶାବାସୀ, ଆମ ଭାରତବାସୀ, ଏଇଭଳି ଭାବରେ ସେମାନେ କହନ୍ତି ଭୌମ ଯଦି। ଆମର ଆମର ହେଉଛି ଆମର କର୍ତ୍ତବ୍ୟ ହେଉଛି ଜନ୍ମଭୂମି ପ୍ରତି ବା ଏଇସବୁ, ଏଇଟା ହେଉଛି ଭୌମ ଯଦି। ଏମାନେ ସବୁ କେଉଁ ସ୍ତରର ଭଗବାନ କହିବେ, ଲାଷ୍ଟକୁ କହିବେ ସେମାନେ କେଉଁ ସ୍ତରର ଭୌମ ଯଦି। ତୀର୍ଥ ବୁଦ୍ଧି ଶରୀରେ ନ କରିଛି, ଆଉ ଟିକିଏ ଯେଉଁମାନେ ବୁଦ୍ଧି ବୁଦ୍ଧିର ବିଭିନ୍ନ ସ୍ତର କଥା କହୁଛନ୍ତି, ଯେଉଁମାନଙ୍କ ବୁଦ୍ଧି ଆଉ ଟିକିଏ ଉନ୍ନତ, ସେମାନଙ୍କର ଭାବୁଛନ୍ତି ଆମେ ଜୀବନ ଉଦ୍ଦେଶ୍ୟ ହେଉଛି ଆମେ କିଛି ତୀର୍ଥ କରିବା, କହିକି ସେମାନେ ତୀର୍ଥ କରନ୍ତି, ବିଭିନ୍ନ ତୀର୍ଥ ସ୍ଥାନକୁ ଯାଆନ୍ତି। ତେଣୁ ତୀର୍ଥ ସ୍ଥାନକୁ ଯେଉଁ ଯାଆନ୍ତି, ତୀର୍ଥ ସ୍ଥାନ ଯିବା ତାଙ୍କର ଉଦ୍ଦେଶ୍ୟ କ'ଣ ଥାଏ ନା ତୀର୍ଥ ବୁଦ୍ଧି ଶରୀର ନା କରିଛି, ଶରୀର ଶରୀର କରି ଜଳ, ସେଠି ଯେଉଁ ନଦୀ ରହିଛି ବା ପୁଷ୍କରିଣୀ ରହିଛି ବା ସମୁଦ୍ର ରହିଛି, ସେଇଥିରେ ଜଳରେ ସ୍ନାନ କରିଦେଲେ ସେମାନେ ଭାବନ୍ତି ତୀର୍ଥ ହୋଇଗଲା। ତୀର୍ଥର ପ୍ରକୃତ ଅର୍ଥକୁ ସେମାନେ ବୁଝିପାରନ୍ତି ନାହିଁ। ତେଣୁ ଭଗବାନ କହୁଛନ୍ତି ଯା ତୀର୍ଥ ବୁଦ୍ଧି ଶରୀରରେ ନ କରିଛି, ଜନେଷୁ ଅଭିଜ୍ଞେଷୁ, ସେମାନେ ହୁଏତ ବହୁତ ଅଭିଜ୍ଞ ହୋଇପାରନ୍ତି, ବହୁତ ଲୋକ, ହଜାର ହଜାର ଲୋକ, ଲକ୍ଷ ଲକ୍ଷ ଲୋକ, କୋଟି କୋଟି ଲୋକ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥାଇପାରନ୍ତି, ତାଙ୍କୁ ପ୍ରଶଂସା କରିଥାଇପାରନ୍ତି, ତାଙ୍କୁ ଫଲୋର୍ ହୋଇପାରନ୍ତି। କିନ୍ତୁ ଭଗବାନ କହୁଛନ୍ତି ସ ଖାଲି ଗୋଖର ବୋଲି କହିଲେ, ସ ଏବ ଗୋଖର, ଏବ ନିଶ୍ଚିନ୍ତ ଭାବରେ ତ କୌଣସି ସନ୍ଦେହ ନାହିଁ। ଯଦି ଭଗବାନ କହୁଛନ୍ତି ସେଠି ଅନ୍ୟ ମୁନିଋଷିମାନେ ଥିବେ, ପ୍ରଭୁ ଗୋଖର ଆଉ କ'ଣ ନା ନା ଆଉ କିଛି ନୁହଁ, ସେମାନେ ହେଉଛନ୍ତି ଏବ ନିଶ୍ଚିନ୍ତ ଭାବରେ ଗୋଖର ଗାଈ ଏବଂ ଗଧ ପଶୁ ସହିତ ତୁଳନା କରାଯାଇଛି। ଗାଈ ଗାଈକୁ ଏହିଭଳି ଭାବରେ ଭଗବାନ ନିଜେ ବର୍ଣ୍ଣନା କରିଛନ୍ତି, ତା'ର ଏତେ ଉନ୍ନତ ବୁଦ୍ଧି ନୁହଁ। କିନ୍ତୁ ଦେଖ ଗାବଶ୍ଚ ଚ ଶବ୍ଦରେ ସେଠି କହ ଗାବ, ଏତେ ନିମ୍ନ ବୁଦ୍ଧିର ପଶୁ ହେଲେ ମଧ୍ୟ ଗାବଶ୍ଚ କୃଷ୍ଣ ମୁଖ ନିର୍ଗତ ମେଣୁ ଗୀତ। ଭଗବାନ କୃଷ୍ଣ ଶବ୍ଦ କାହିଁକି ବ୍ୟବହାର କରାଗଲା ଏଠି ନା, ଅପି ଅର୍ଥ ଚକାର, ଚ ଶବ୍ଦର ଅର୍ଥ ହେଉଛି ଅପି ମଧ୍ୟ, ଗାଭୀ ମଧ୍ୟ ଚକାର।
ଲୋକେ ସାରା ସାରା ବିବେକହୀନତ୍ଵ ଖ୍ୟାତା ଗାଓପି, ଏଠି ଯୁବଶ୍ରୀ ମଧ୍ୟ ତାଙ୍କର ବୈଷ୍ଣବ ଦୃଷ୍ଟି ସେ କଥା କହିଲେ, ଲୋକେ ସାରା ସାର ବିବେକହୀନତ୍ଵ, କେଉଁଟା ସାର କେଉଁଟା ଅସାର ସେ ବିବେକ ତାଙ୍କର ନାହିଁ, ସେଥିପାଇଁ ଏମାନେ ହେଉଛନ୍ତି ଗାଭି। ଏ ଖ୍ୟାତ ପ୍ରଖ୍ୟାତ ଗାଭି କହିଲେ ଆଙ୍କର କିଛି ବୁଦ୍ଧି ନାହିଁ, ସାର ଅସାର କିଛି ଜାଣନ୍ତି ନାହିଁ, ସମସ୍ତେ ଜାଣନ୍ତି ଗାଭି ଏ ସ୍ତରର ନିମ୍ନ ସ୍ତରରେ ରହିଛନ୍ତି। କିନ୍ତୁ ସେ ଏତେ ନିମ୍ନ ସ୍ତରରେ ହେଲେ ମଧ୍ୟ ଅପି ଶବ୍ଦ ବ୍ୟବହାର ଚ ଶବ୍ଦରେ ଅପି ବୋଲି କୁହାଯାଉଛି, ଏତେ ନିମ୍ନ ସ୍ତରରେ ହେଇକରି ମଧ୍ୟ ଗାଭି ସିଏ କ'ଣ କରୁଛି ନା କୃଷ୍ଣ ମୁଖ ନିର୍ଗତ, କୃଷ୍ଣ କହିଲେ ଆକର୍ଷିତ ହେଉଛନ୍ତି ସିଏ, ତେଣୁ ତାଙ୍କ ମୁଖରୁ ଯେଉଁ ନିର୍ଗତ ହେଉଛି କ'ଣ ନିର୍ଗତ ହେଉଛି କୃଷ୍ଣଙ୍କ ମୁଖରୁ ବେଣୁ ଗୀତ ନିର୍ଗତ ହେଉଛି, ବେଣୁ ଗୀତ ପିଉଷ, ବେଣୁ ଗୀତ ଯେଉଁ ରହିଛି ଏ ଖାଲି ସେମାନେ ଶୁଣୁନାହାନ୍ତି, ଏଇଟା ପିଉଷ, ପିଉଷ କହିଲେ ଅମୃତ, ଅମୃତ ପାନ କରୁଛନ୍ତି କଥା ଅମୃତ, ସେଇଭଳି ଭାବରେ ଅମୃତ ଭଗବାନ ସବୁକିଛି ଅମୃତ, ତେଣୁ ବେଣୁ ଗୀତ ମଧ୍ୟ ଅମୃତ ପିଉଷ ବା ଅମୃତ, ତେଣୁ କୃଷ୍ଣ ଯେଉଁ ବେଣୁ ଆଦାନ କରୁଛନ୍ତି ଗାଭିମାନେ ଏଇଟାକୁ କୃଷ୍ଣ ମୁଖ ନିର୍ଗତ ବେଣୁ ଜାଣିପାରିଲେ, କୃଷ୍ଣଙ୍କର ମୁଖ ନିର୍ଗତ ବୋଲି ଜାଣିପାରିଲେ ବେଣୁ ବାଦନ କୃଷ୍ଣ ବେଣୁ ବାଦନ କରୁଛନ୍ତି ବୋଲି, ତେଣୁ ଏହି ପିଉଷ ସୁଧା ଶୁଣିକରି ଜାଣିପାରିଲେ, ଅନ୍ୟମାନେ ବଜାଉଥିବେ କାହିଁ ଇଏ ଯେଉଁ ଭଗବାନ ଯେତେବେଳେ ଡାକନ୍ତି ଏଇ ବେଣୁ ମାଧ୍ୟମରେ ଡାକନ୍ତି ଗାଭିମାନଙ୍କୁ, କହିବାକୁ ପଡ଼େ ନାହିଁ ଧଉଳି ଆମର ନାମ ନାମକରଣ ହେଲା, କ'ଣ ଗୌରମନ ପ୍ରଭୁ କ'ଣ କହୁଛନ୍ତି ନାମକରଣ ହେଲା ଗାଭିମାନଙ୍କର, ନାମକରଣ ହେଲା ଗାଭିମାନଙ୍କର ନାମକରଣ ହେଲା, କ'ଣ ହେଇଛି ଆପଣ ନାମକରଣ କରିଦେଲେଣି, କୁହନ୍ତୁ ଗୋଟେ ଦୁଇଟା କୁହନ୍ତୁ ନାମ କୁହନ୍ତୁ, ସତ୍ୟଭାମା କାଳନ୍ତି ଜାମ୍ବବତୀ ଅଞ୍ଜନା, ଆମେ ପାଟିରେ ଡାକିବା ତାଙ୍କୁ ଡାକିବା ସତ୍ୟଭାମା ଡାକିବା ତାଙ୍କୁ ଡାକିବା, କିନ୍ତୁ ଭଗବାନ ଡାକନ୍ତି ନାହିଁ ମୁଖରେ ମୁଖପଦ୍ମରେ, ଭଗବାନ ବଂଶୀରେ ଡାକନ୍ତି, ତେଣୁ ଏଇ ଯେଉଁ ବଂଶୀ ସ୍ୱରକୁ ସେ ଜାଣିଛନ୍ତି ଗାଭିମାନେ ଶୁଣିଛନ୍ତି, ଆ ପୂର୍ବରୁ ବର୍ଣ୍ଣନା କରାଗଲା ନା କେମିତି ଭଗବାନ ତାଙ୍କୁ ସବୁ ଉଦ୍ଧାର କରିଛନ୍ତି, ମୁଞ୍ଜାଟାକୁ ଉଦ୍ଧାର କରିଛନ୍ତି, ବିଭିନ୍ନ ସବୁ ଦାବାନଳରୁ ଉଦ୍ଧାର କରିଛନ୍ତି, ଆମେ ଶ୍ରବଣ କଲେ ସେମାନେ ସବୁ ପାନ କରିଦେଇଥିଲେ, କ'ଣ ବିଷଜଳ ପାନ କରିଦେଇଥିଲେ, କାଳିଆର ବିଷଜଳ ପାନ କରିଦେଇଥିଲେ, ଭଗବାନ ତାକୁ ଉଦ୍ଧାର କରିଛନ୍ତି, ତେଣୁ ସେ ଯେଉଁ ବଂଶୀ ବଜାଉଛନ୍ତି ସେ ଜାଣିପାରୁଛନ୍ତି ଆମର କୃଷ୍ଣ ବଂଶୀ ବଜାଉଛନ୍ତି, ତେଣୁ ଗାବ ହେଇକରି ମଧ୍ୟ ଏତେ ମୂର୍ଖ ହେଇକରି ମଧ୍ୟ କୃଷ୍ଣ ମୁଖ ନିର୍ଗତ ବେଣୁ ଗୀତ, ଭଗବାନଙ୍କର ମୁଖରୁ ଯେଉଁ ବେଣୁ ଗୀତ ଆସୁଛି ପିଉଷ ଏ ସୁଧା ଅମୃତ ଭଳି ତାଙ୍କୁ ଲାଗୁଛି, ତେଣୁ ଇଏ ମଧ୍ୟ ଭଗବାନ କଥା ଆମେ ଯେଉଁ କହୁଛେ ଇଏ ମଧ୍ୟ ଗୋଟେ ଅମୃତ, ଭଗବାନ କଥା କହୁଛି ଅମୃତ, ଭଗବାନ ଆଉ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ, ଭଗବାନ ଯେଉଁଭଳି ଭାବରେ ଅମୃତ ଭଗବାନ କଥା ମଧ୍ୟ ସେଭଳି ଭାବରେ ଅମୃତ, ଭଗବାନ ବେଣୁମୃତ ବେଣୁ ଗୀତ ମଧ୍ୟ ଅମୃତ ତାଙ୍କୁ ଅମୃତ ଭଳି ଲାଗୁଛି, ତେଣୁ ପିଉଷ ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ଏଇ ଯେଉଁ ଶୁଣିଦେଲେ ତାଙ୍କର କ'ଣ ସେମାନେ କିଭଳି ଭାବରେ ଶ୍ରବଣ କରୁଛନ୍ତି ନା ଉତ୍ତଭିତ କର୍ଣ୍ଣପୁଟେଇ ପିବନ୍ତ୍ୟ, କର୍ଣ୍ଣପୁଟରେ ଆମେ କେମିତି ପାନ କରୁଛେ, ଆମେ ପିଉଛେ କେମିତି ମୁଖରେ ପାନ କରୁଛେ ମୁଖେ ପିଉଛେ, କିନ୍ତୁ ଏମାନେ ଗାଭିମାନେ ଅତି ନିମ୍ନ ସ୍ତରରେ ହେଲେ ମଧ୍ୟ ବୁଦ୍ଧି ତାଙ୍କର ଏତେ ଉନ୍ନତ ନହେଲେ ମଧ୍ୟ କିନ୍ତୁ ସେମାନେ ଏଇ ଉତ୍ତଭିତ କର୍ଣ୍ଣ ପୁଟେଇ କର୍ଣ୍ଣ ଯେଉଁ ରହିଛି ସେ କର୍ଣ୍ଣଟାକୁ ପୁରା ଲଗେଇ ଦେଇଛନ୍ତି ଭଗବାନ କଥା ସେଇ ଶୁଣିବା ପାଇଁ ପିଉଷ ଯେଉଁ ପାନ କରୁଛନ୍ତି, ସେ ଯେଉଁ ବେଣୁ ଗୀତ ଅମୃତ ଆସୁ ବେଣୁ ଗୀତ ପିଉଷ କୃଷ୍ଣ ମୁଖଗତ କୃଷ୍ଣ ମୁଖ ନିର୍ଗତ ବେଣୁ ଗୀତ ପିଉଷକୁ ଉତ୍ତଭିତ କର୍ଣ୍ଣ ପୁଟେଇ ପିବନ୍ତ, କର୍ଣ୍ଣପୁଟରେ କର୍ଣ୍ଣରେ ଯେଉଁ ଗହ୍ୱର ରହିଛି କର୍ଣ୍ଣପୁଟ ଗହ୍ୱର ସେଇ ଗହ୍ୱର ମାଧ୍ୟମରେ ସେମାନେ ପାନ କରୁଛନ୍ତି, ପାନ କରୁଛନ୍ତି ପିବନ୍ତ ବୋଲି କୁହାଗଲା ପିବନ୍ତ, ଆମେ ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହୁଛନ୍ତି, ଆମେ ଯେତେବେଳେ କୃଷ୍ଣ କଥା ଶୁଣୁଛେ କ'ଣ ହେଉଛି, କୃଷ୍ଣ କଥା ଶୁଣୁଛେ ଯେତେବେଳେ କି କହିପାରିବେ କ'ଣ ହେଉଛି କୃଷ୍ଣ କଥା, ଆମେ ତ ଶୁଣୁଛୁ ସମସ୍ତେ କୃଷ୍ଣ କଥା ଶୁଣିଲା ବେଳେ କ'ଣ ହୁଏ, ଏତେ ଦିନ ଶୁଣିଲେଣି କୃଷ୍ଣ କଥା ଶୁଣିଲେ କ'ଣ ହୁଏ, ଶୁଣୁଛେ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହୁଛନ୍ତି, ଯେତେବେଳେ କଥା ଶୁଣୁଛେ କିଭଳି ଶୁଣୁଛେ ନା, ଶୁଣନ୍ତଂ ଶ୍ରଦ୍ଧାନ୍ୱିତ ଗୁଣନ୍ତଂ ସୁଚେଷ୍ଟିତଂ, ଶ୍ରଦ୍ଧାର ସହିତ ବିଶ୍ୱାସ ସହିତ ଭଗବାନ କଥା ଯେତେବେଳେ ଶ୍ରବଣ କରୁଛନ୍ତି ଏବଂ ଶୁଣି ସାରିଲା ପରେ ସେଇଟାକୁ ଚିନ୍ତା କରୁଛନ୍ତି, ଗୁଣନ କରୁଛନ୍ତି, ସ୍ମରଣ କରୁଛନ୍ତି, ଗୁଣଗୁଣ ହେଇକି ଚିନ୍ତା କରୁଛନ୍ତି, ଶୁଣନ୍ତଂ ଶ୍ରଦ୍ଧାନ୍ୱିତ ଗୁଣନ୍ତ ସ୍ୱଚେଷ୍ଟିତଂ, ଯେଉଁ ଗୁଣଗୁଣ କରୁଛନ୍ତି ବା ସ୍ମରଣ କରୁଛନ୍ତି, ନିଜେ ଚେଷ୍ଟା କରି କରୁଛନ୍ତି, କ'ଣ ହେଉଛି ନା, ନାତି ଦୀର୍ଘୀଣ କାଳେନ ଭଗବାନ ବିଶତେ ହୃଦି, ବେଶୀ ଦୀର୍ଘ ଲାଗିବ ନାହିଁ ସମୟ, ଖୁବ୍ ଶୀଘ୍ର ଭଗବାନ ହୃଦୟ ଭିତରକୁ ପ୍ରବେଶ କରନ୍ତି, ନାତି ଦୀର୍ଘୀଣ କାଳେନ ଭଗବାନ ବିଶତେ ହୃଦି, ତେଣୁ ଭଗବାନ କେମିତି ଆସନ୍ତି ହୃଦୟ ଭିତରକୁ, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, ଏଇ କର୍ଣ୍ଣପୁଟ କଥା କୁହାଗଲା, ପ୍ରବିଷ୍ଟ କର୍ଣ୍ଣପୁଟ କର୍ଣ୍ଣରନ୍ଧ୍ରେଣ, କର୍ଣ୍ଣରନ୍ଧ୍ର ଆମର ରହିଛି ନା, ଏହି କର୍ଣ୍ଣରନ୍ଧ୍ର ମାଧ୍ୟମରେ ଭଗବାନ ପ୍ରବେଶ କରନ୍ତି, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନାମ ଭାବ ସରୁହମ, ତାଙ୍କର ଯେଉଁଭଳି ଭାବରେ ଭାବ ରହିଛି ତାଙ୍କ ହୃଦୟ କମଳରେ ଭଗବାନ ସେଇଠି ଆସି ଆବିର୍ଭୂତ ହୁଅନ୍ତି, ସ୍ୱାନାମ ଭାବ ସରୁହମ ଧୁନୋତି ସମଳମ କୃଷ୍ଣମ, ଭଗବାନ ଆବିର୍ଭାବ ହେଲେ ବୋଲି ଆମେ କେମିତି ଜାଣିବା ନା, ଆମ ହୃଦୟରେ ଯେତେ ସବୁ ମଇଳା ଅଛି ସମଳମ, ଯେତେ ସବୁ ଅନର୍ଥ ରହିଛି, ଯେତେ ସବୁ ଅଭଦ୍ର ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ରହିଛି, ଭଗବାନ ନିଜେ ସେଇଠୁ ସଫା କରିଦିଅନ୍ତି, ଧୁନନ୍ତି ସଫା କରନ୍ତି ଭଗବାନ ନିଜେ, ସମଳମ କୃଷ୍ଣ ଭଗବାନ ନିଜେ ସଫା କରନ୍ତି, କିଭଳି ସଫା କରନ୍ତି ନା, ଶରୀରସ୍ୟ ଯଥା ଶରତ, ଶରତ ଋତୁ ବର୍ଣ୍ଣନା କରାଗଲେ ଆମେ ଶୁଣିଲେ ନା, ଶରତ ଋତୁର ଦୃଷ୍ଟିରେ ବର୍ଷା ଋତୁରେ ଯେଉଁ ଜଳ ମଇଳା ହୋଇକି ରହିଥାଏ ପରିଷ୍କାର ହୋଇଯାଏ, ସେହିଭଳି ଭାବରେ ହୃଦୟରେ ଯେଉଁ ସବୁ ମଇଳା ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ସେସବୁ ସଫା ହୋଇଯାଏ, ଧୁନତି ସମଳ କୃଷ୍ଣ ଶରୀରସ୍ୟ ଯଥା ଶରତ, ତେଣୁ ଏଇଭଳି ଭାବରେ ଯେଉଁମାନଙ୍କର ହୃଦୟ ଧୌତ ହୋଇଯାଇଛି, ଆମର ସବୁ ହୃଦୟ ଧୌତ ହୋଇଛି ନା ନାହିଁ, ମଇଳା ହୋଇକି ରହିଛି, ହୃଦୟ ଧୌତ ହୋଇଛି ବୋଲି କେମିତି ଜାଣିବା, ହୃଦୟ ସଫା ହୋଇଛି ବୋଲି କେମିତି ଜାଣିବା ନା, ଧୌତାତ୍ମା ପୁରୁଷ କୃଷ୍ଣ, ଯେଉଁମାନଙ୍କ ହୃଦୟ ଧୌତ ହୋଇଯାଇଛି ସଫା ହୋଇଯାଇଛି ମଇଳା ହୋଇନାହିଁ ଲଣ୍ଡ୍ରିରେ ପଡ଼ିଯାଇଛି ହୃଦୟ, ସେମାନେ କ'ଣ କରନ୍ତି ନା, ପାଦ ମୂଳ ନ ମୁଞ୍ଚନ୍ତି, ଭଗବାନ ପାଦ ପଦକୁ କେବେ ହେଲେ ଛାଡ଼ନ୍ତି ନାହିଁ, ଧୌତାତ୍ମା ପୁରୁଷ କୃଷ୍ଣ ପାଦ ମୂଳ ନ ମୁଞ୍ଚନ୍ତି, କିଭଳି ନା, ମୁକ୍ତ ସର୍ବପରିକ୍ଲେଶ ପାନ୍ଥ ସୁଶରଣ ଯଥା, ଯେଉଁଭଳି ଭାବରେ ପାନ୍ଥ ଜଣେ ବାଟୋଇ ଯାଉଛି, ବିଭିନ୍ନ ପ୍ରକାର କଷ୍ଟ ରହିଛି, ବିଶେଷ ଭାବରେ ଯେଉଁମାନେ ଯାଉଛନ୍ତି ବାହାରକୁ ବହୁତ ପ୍ରକାର କଷ୍ଟ ସ୍ୱୀକାର କରୁଛନ୍ତି, ସେମାନେ ବାହାରେ ଗଲେ ବହୁତ ପ୍ରକାର କଷ୍ଟ ସ୍ୱୀକାର କରୁଛନ୍ତି, ସରିଲା ପରେ ବିଜନେସ୍ କଲେ ବା ଯାହା କଲେ ସବୁ ସରିଲା ପରେ ଫେରି ଆସିଲେ, ଫେରି ଆସିଲେ ତ ସ୍ୱଶରଣ ନିଜ ଗୃହକୁ ଆସିଗଲେ, ସେତେବେଳେ ସେ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି ସେହିଭଳି ଭାବରେ ସେମାନେ ଆଉ ପୂର୍ଣ୍ଣ ପରିତୃପ୍ତ ହୋଇଯାଉଛନ୍ତି, ସେହିଭଳି ଭାବରେ ଭଗବାନ ପାଦପଦ୍ମ ସେମାନେ ଧାରଣ କରିକି ସେହିଭଳି ଭାବରେ ଆନନ୍ଦିତ ହୋଇଯାଉଛନ୍ତି, ପାନ୍ଥ ସ୍ୱଶରଣ ଯଥା, ପରୀକ୍ଷିତ ମହାରାଜ ଏହି ଉଦାହରଣଟି ଦେଇଛନ୍ତି ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ତେଣୁ ଆଜି ଏଇ ଯେଉଁ ଗାଭୀମାନେ ଯେଉଁ ଶ୍ରବଣ କରୁଛନ୍ତି କୃଷ୍ଣମୁଖ ନିର୍ଗତ ବେଣୁଗୀତ ପିୟୁଷ ଶ୍ରବଣ କରୁଛନ୍ତି, କିଭଳି ନା, ଉତ୍ତଭିତ କର୍ଣ୍ଣପୁଟେଇ ପିବନ୍ତ୍ୟ, ତାଙ୍କର କର୍ଣ୍ଣପୁଟରେ ସେମାନେ ପାନ କରୁଛନ୍ତି, ସେ ବେଣୁଗୀତକୁ ପାନ କରୁଛନ୍ତି, ପାନ ଖାଲି ଶ୍ରବଣ କରୁନାହାନ୍ତି ବୋଲି କୁହାଯାଉନି, ଶ୍ରବଣ କରୁଛନ୍ତି ବୋଲି ନା, ପାନ କରୁଛନ୍ତି ବହୁତ ଗଭୀର ପାନ କରୁଛନ୍ତି ବୋଲି ତା'ର ଲକ୍ଷଣ ଆସିବ, କିଭଳି ନା, ସାବା ସ୍ମୃତସ୍ତନ ପୟ କବଳା ସ୍ମତସ୍ତୁର ଗୋବିନ୍ଦ ମାତ୍ମନି ଦୁଃସାହସ କଳା ସ୍ପୃଶନ୍ତ୍ୟ, ସାଉଣ୍ଡ ଠିକ୍ ଅଛି ନା, ଟିକେ ଇଏ କରିକି ସାଉଣ୍ଡ ଠିକ୍ ଅଛି ତ, ଟିକେ ବେଶ ଜୋର ସାଙ୍ଗ ଠିକ୍ ଅଛି ସାବା ସେମାନେ ଯେଉଁ ଶୁଣିକିରି ସେମାନେ ତସ୍ତୁ ସେମାନେ ହଲଚଲ ହେଉନାହାନ୍ତି ସେମାନେ ଯେ କହିବେନି ଏ ଜନ୍ମ ବ୍ୟକ୍ତି ସେ କହିବେ ଗୋଟେ ସ୍ଥାବର ଗାଭୀ ଗୋଟେ ପଥରରେ ତିଆରି ଗାଭୀ ଏଇଭଳି ଭାବରେ ରହିଛନ୍ତି ସିଏ ତସ୍ତୁ ପୁରା ମାନେ କ'ଣ ସ୍ଥିର ହୋଇଯାଇଛନ୍ତି ତସ୍ତୁ ଆଉ ହଲଚଲ ନାହିଁ ପୁରା ସ୍ଥିର ହୋଇଯାଇଛନ୍ତି ପ୍ରତିମା ଭଳି ଚିତ୍ର ଭଳି ହୋଇଯାଇଛନ୍ତି ଏଣେ ସାବା ତାଙ୍କର ଯେଉଁ ସାବା କରି ତାଙ୍କର ଯେଉଁ ବାଛୁରୀମାନେ ସବୁ ଅଛନ୍ତି ହଁ ଏଠି ଆମର ଯୁବକ ସ୍ୱାମୀ କହୁଛନ୍ତି ଗାବ ପିୟୁଷ ରୂପ ରୂପକେଣ ମୁଖସ୍ୟ ଚନ୍ଦ୍ରୋତ୍ତମ ଭଗବାନଙ୍କର ମୁଖ ମଧ୍ୟ ଦେଖୁଛନ୍ତି ନା ମୁଖ ଦେଖୁଛନ୍ତି ବେଣୁ ଶ୍ରାବଣ କରୁଛନ୍ତି ଦୁଇଟା ଯାକ କାର୍ଯ୍ୟ ଚାଲିଛି ଏକ ସମୟରେ ତେଣୁ ତାଙ୍କ ମୁଖଟା କିଭଳି ତାଙ୍କୁ ଲାଗୁଛି ଭଗବାନ ମୁଖ ନା ଚନ୍ଦ୍ରୋତ୍ତମ ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଥିଲା ପୂର୍ବରୁ ଶରତ ଋତୁର ଚନ୍ଦ୍ର ଖରାଦିନେ ଖରା ସମୟରେ ମାନେ ଦିନ ସମୟରେ ବହୁତ ଗ୍ରୀଷ୍ମରେ ସବୁ ତାପିତ ହୋଇକି ରହିଛନ୍ତି ରାତ୍ରିରେ ଚନ୍ଦ୍ରର ଶୀତଳ କିରଣରେ ସେମାନେ ଶୀତଳ ହୋଇଯାଆନ୍ତି ସେହିଭଳି ଭାବରେ ଗାଭୀମାନେ ଭଗବାନ ମୁଖ ଚନ୍ଦ୍ର ସହିତ ତୁଳନା ତାଙ୍କ ମୁଖ ଭଳି ଚନ୍ଦ୍ର ଭଳି ଲାଗୁଛି ଚନ୍ଦ୍ରରୁ ପିୟୁଷ ଆସୁଛି ଚନ୍ଦ୍ରରୁ ଯେଉଁ ଚନ୍ଦ୍ରର ପିୟୁଷରେ ଆମେ ସବୁ ଖାଦ୍ୟ ଗ୍ରହଣ କରୁଛେ ଏଇ ଯେଉଁମାନେ ଜାଣନ୍ତି ନାହିଁ ଶାସ୍ତ୍ର ଜାଣନ୍ତି ନାହିଁ ବୈଜ୍ଞାନିକମାନେ ସେମାନେ ଭାବନ୍ତି ଆମେ ସବୁ ବହୁତ ଜ୍ଞାନୀ ରହିଛୁ ଆମେ ସବୁ ଲୋକମାନଙ୍କୁ ଭୁଆଁ ବୁଲେଇ ଦେବୁ ଯେତେବେଳେ 1965 ମସିହାର କଥା ଯେତେବେଳେ ଯାଇଥିଲେ ଆମେରିକାର ସାଇଣ୍ଟିଷ୍ଟମାନେ ଯାଇଥିଲେ ଚନ୍ଦ୍ରକୁ ସେହି ସମୟରେ ପ୍ରଭୁପାଦ ମହାରାଜ ଥିଲେ ପାଶ୍ଚାତ୍ୟ ଜଗତରେ ତେଣୁ ସେ ସମୟରେ ସବୁ ତାଙ୍କୁ ପ୍ରଶ୍ନ ସାମ୍ବାଦିକମାନେ ପଚାରିଲେ ଯେ ଏବେ ଯେଉଁ ବୈଜ୍ଞାନିକମାନେ ଗଲେ ଚନ୍ଦ୍ରକୁ ଆପଣଙ୍କର କ'ଣ କ'ଣ ଭାବୁଛନ୍ତି ତା ବିଷୟରେ କ'ଣ କହୁଛନ୍ତି ତେଣୁ ସେ କହିଲେ ନା ସେମାନେ ଯାଇନାହାନ୍ତି ଚନ୍ଦ୍ରକୁ ଯାଇନାହାନ୍ତି ଯେତେବେଳେ ଏକଥା ଶୁଣିଲେ ପ୍ରଭୁପାଦଙ୍କର କେତେଜଣ ଶିଷ୍ୟ ମଧ୍ୟ ପ୍ରଭୁପାଦ ତ୍ୟାଗ କରିଦେଲେ କହିଲେ ଆମେ ଦେଖୁଛୁ ସାକ୍ଷାତ ଆଖିରେ ଦେଖୁଛୁ ଆମେ ସେଇଟା ବିଶ୍ୱାସ କରିବୁ ନାହିଁ ଇଏ ଯାହା କହିବେ ଆମେ ବିଶ୍ୱାସ କରିବୁ କହିକି ତାଙ୍କୁ ତ୍ୟାଗ କରିଦେଲେ ଗୁରୁଙ୍କୁ କିନ୍ତୁ ପ୍ରଭୁପାଦ ମାନେ କାହିଁକି ମନା କଲେ ସେ ଯାଇନାହାନ୍ତି ବୋଲି ତାଙ୍କ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସେମାନେ ଯେଉଁ ଗଲେ ବୈଜ୍ଞାନିକମାନେ ଗଲେ ଚନ୍ଦ୍ରକୁ ସେମାନେ ଭୁଆଁ ବୁଲେଇଥିଲେ ଲୋକମାନଙ୍କୁ ଭୁଆଁ ମାନେ କ'ଣ ଗୋଟେ ମରୁଭୂମିରେ ସବୁ ସୁଟିଂ କରିକିରି କହିଦେଲେ ଚନ୍ଦ୍ରକୁ ଆମେ ଯାଇଥିଲୁ ଚନ୍ଦ୍ରରେ କିଛି ନାହିଁ ଭବନ ଫବନ କିଛି ନାହିଁ ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକଟି କହିଲେ ଭଗବତ ଗୀତାରେ ଭଗବାନ କହିଛନ୍ତି ସେଟା ଚନ୍ଦ୍ରର ପିୟୁଷ ଚନ୍ଦ୍ରର ଅମୃତ ଭଗବତ ଗୀତାରେ ଭଗବାନ କହିଲେ 15 ଅଧ୍ୟାୟରେ କିଏ କହିପାରିବେ ସେ ଶ୍ଳୋକ କ'ଣ କହିଥିଲେ ଭଗବାନ ଚନ୍ଦ୍ରର ପୁଷ୍ଣାମି ଚୌଷଧି ସର୍ବା ସୋମ ଭୂତ୍ୱା ରସାତ୍ମକ ଏଇ ଯେଉଁ ଆମେ ଯେଉଁ ଔଷଧି ବା ଯାହା ସବୁ ଖାଦ୍ୟ ଗ୍ରହଣ କରୁଛେ ଶସ୍ୟ ସବୁ ଶସ୍ୟ ଫଳ ଫୁଲ ସବୁ ବର୍ତ୍ତମାନ ସବୁ ଫୁଲ ସବୁ ହେଉଛି ଏସବୁ କେମିତି ହେଉଛି ନା ପୁଷ୍ଣାମି ଚୌଷଧି ସର୍ବା ସୋମ ଭୂତ୍ୱା ରସାତ୍ମକ ସୋମ ଚନ୍ଦ୍ରରେ ଯେଉଁ କିରଣ ଯେଉଁ ଦେଉଛି ଚନ୍ଦ୍ର ଜ୍ୟୋତ୍ସ୍ନା ଯେଉଁ ଆସୁଛି ଇଏ ହେଉଛି ରସ ଆଗେ ରସ ରହିଛି ପିୟୁଷ ରହିଛି ଅମୃତ ରହିଛି ଏଇ ମାଧ୍ୟମରେ ସବୁ ଫଳ ଫୁଲ ସବୁ ପ୍ରସ୍ଫୁଟିତ ହେଉଛନ୍ତି ପୁଷ୍ଣନ୍ତି ଚୌଷଧି ସର୍ବା ଭଗବାନ କହିଲେ ଭଗବାନ କଥାକୁ ଆମେ ବିଶ୍ୱାସ କରିବା ନାହିଁ ବୈଜ୍ଞାନିକମାନଙ୍କ କଥାକୁ ବିଶ୍ୱାସ କରିଯିବା ବର୍ତ୍ତମାନ ଆଜି ପ୍ରଭୁପାଦ ମାନେ ସେତେବେଳେ କହିଥିଲେ ତାଙ୍କର କେତେଜଣ ଶିଷ୍ୟ ତାଙ୍କୁ ତ୍ୟାଗ କରିଦେଇଥିଲେ ମୁଁ ଶୁଣିଛି ଅନ୍ତତଃ ପକ୍ଷେ ଜଣେ ତ୍ୟାଗ କରିଦେଇଥିଲେ ମୁଁ ଜାଣିଛି କିନ୍ତୁ ଦେଖନ୍ତୁ ତାପରେ ଏବେ ବୈଜ୍ଞାନିକମାନେ ଗୋଟେ ବହି ଲେଖିଛନ୍ତି ଯେ ପ୍ରକୃତରେ ସେମାନେ ଯାଇନଥିଲେ ଚନ୍ଦ୍ରଗ୍ରହକୁ ଯାଇନଥିଲେ ଚନ୍ଦ୍ରକୁ ଯାଇନଥିଲେ ବୋଲି ବୈଜ୍ଞାନିକମାନେ ଲେଖିଛନ୍ତି ଆମର ସୁଷମା ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ କହୁଥିଲେ ଯେ ସେ ଯେଉଁ ଲେଖିଛନ୍ତି କେମିତି ସବୁ ବିଭିନ୍ନ ତଥ୍ୟ ରହିଛି ତା ଦେହରେ ଗୋଟିଏ ତଥ୍ୟ ହେଉଛି କ'ଣ ନା ସେମାନେ କହିଲେ ସେଠି କହୁଛି ପବନ ନାହିଁ ଚନ୍ଦ୍ରରେ କୌଣସି ପବନ ନାହିଁ କିନ୍ତୁ ସେମାନେ ଯେଉଁ ଭିଡ଼ିଓ ଆଣିଛନ୍ତି ସେ ଚନ୍ଦ୍ରର ଚନ୍ଦ୍ର ଲୋକର ଭିଡ଼ିଓ ସେମାନେ ସବୁ ବୈଜ୍ଞାନିକମାନେ ଯାଇଥିଲେ ସେ ଭିଡ଼ିଓ ଆଣିଛନ୍ତି ସେ ଭିଡ଼ିଓରେ ସେ ଆମେରିକାର ପତାକା ଲାଗିଛି ସେଠି ଜାତୀୟ ପତାକା ଏବଂ ସେ ପତାକା ଫରଫର ହେଇ ଉଡ଼ୁଛି ପବନ ନଥାଇକି ପବନ ଉଡ଼ୁଛି ଏଇଥିରେ ସେମାନେ ପ୍ରମାଣ କରିଦେଲେ ସେମାନେ ଯାଇନାହାନ୍ତି ଆଉ ବହୁତ ପ୍ରମାଣ ଦେଇଛନ୍ତି ସେମାନେ ପ୍ରକୃତରେ ସେମାନେ ଗୋଟେ ମରୁଭୂମିରେ ସୁଟିଂ କରିକିରି ସେଟାକୁ ଦେଖେଇଦେଲେ ଲୋକମାନଙ୍କୁ ସମଗ୍ର ମାନବ ଜାତିକୁ ଭୁଆଁ ବୁଲେଇଦେଲେ ବୈଜ୍ଞାନିକମାନଙ୍କ ଚିଟିଙ୍ଗ ମେଣ୍ଟାଲିଟି ରହିଛି ବଦ୍ଧଜୀବର ରହିଛି ଠକିବା ମନୋବୃତ୍ତି ରହିଛି ବୈଜ୍ଞାନିକମାନଙ୍କୁ ଠକିଦେଲେ କିନ୍ତୁ ବୈଜ୍ଞାନିକମାନଙ୍କ ବିଶ୍ୱାସ କରିବା, ଯେ ଠକୁଛନ୍ତି ଆମେ ବିଶ୍ୱାସ କରିବା, ଯେ ଭଗବାନ ଯିଏକି ଆମର ମଙ୍ଗଳ ଚାହୁଁଛନ୍ତି ତାଙ୍କ କଥାକୁ ଆମେ ବିଶ୍ୱାସ କରିବା ନାହିଁ। ଇଏ ହେଉଛି ମାୟା, ମାୟାମୟ ଜଗତର ଏ ଅବସ୍ଥା ହେଉଛି ଏହା। ତେଣୁ ଯାହା ହେଉ, ଏଠି ସେ କୁହାଯାଉଛି ଭଗବାନଙ୍କ ମୁଖ ଦେଖିକରି ତାଙ୍କୁ ଚନ୍ଦ୍ର ଭଳି ଲାଗୁଛି, ଚନ୍ଦ୍ର ମୁଖ ଚନ୍ଦ୍ର। ସେଇ ଚନ୍ଦ୍ରରୁ ଯେଉଁଭଳି ଭାବରେ ସୋମ ଆସେ, ସୋମ ରସ ଆସେ, ସେଇଭଳି ଭାବରେ ପିଉଷ, ଯେଉଁ ବେଣୁ ଗୀତର ପିଉଷ ଅମୃତକୁ ସେମାନେ କର୍ଣ୍ଣପୁଟରେ ଉତ୍ତଭିହିତ, କର୍ଣ୍ଣପୁଟ ଯେଉଁ କର୍ଣ୍ଣ ରହିଛି କର୍ଣ୍ଣକୁ ସଜାଗ କରିଦେଉଛନ୍ତି, ଜାଗ୍ରତ କରିଦେଉଛନ୍ତି, ଉତ୍ସାହ କରିଦେଉଛନ୍ତି କର୍ଣ୍ଣକୁ ଶ୍ରବଣ କରିବା ପାଇଁ। ଆମେ ଯେମିତି ଶୁଣିବା ଶୁଣିପାରୁନା, ହାତ କାନରେ ହାତ ଦେଉଛେ, ଶୁଣି କ'ଣ ହେଲା କ'ଣ କହିଲେ କାନରେ ହାତ ଦେଉନି, ସେଇଭଳି ଭାବରେ ଗାଭୀମାନେ ମଧ୍ୟ କର୍ଣ୍ଣ ହାତ ଦେଲା ଭଳି ଉତ୍ତଭିହିତ କର୍ଣ୍ଣ ଫୁଟେଇ କର୍ଣ୍ଣକୁ ଉତ୍ସାହ କରିଦେଉଛନ୍ତି ଶୁଣିବା ପାଇଁ। ଉତ୍ତଭିହିତ କର୍ଣ୍ଣ ଫୁଟେଇ ପିବନ୍ତି, ସେ କର୍ଣ୍ଣପୁଟ ମାଧ୍ୟମରେ ପାନ କରୁଛନ୍ତି ସେ କୃଷ୍ଣ ମୁଖ ନିର୍ଗତ ବେଣୁଗୀତ ପିଉଷ। ଏବଂ ସେ କଥାକୁ ମୁଖସ୍ୟ ଚନ୍ଦ୍ରତମ, ତେଣୁ ତସ୍ତୁ କହିଲେ ସେମାନେ ସ୍ତବ୍ଧ ହୋଇଯାଉଛନ୍ତି। ସ୍ତବ୍ଧ ସ୍ତବ୍ଧତା ଲକ୍ଷଣ ସାତ୍ୱିକ ବିକାରଂ ପ୍ରାପ୍ତା ଇତ୍ୟର୍ଥ। ଏଇଟା ହେଉଛି ସାତ୍ୱିକ ବିକାର, ଅଷ୍ଟସାତ୍ୱିକ ବିକାର ରହିଛି ନା, ସ୍ତବ୍ଧ ହୋଇଯିବେ, ଅଷ୍ଟସାତ୍ୱିକ ବିକାର ତାଙ୍କର ଜାତ ହେଉଛି। ତେଣୁ ସେମାନେ କେତେ ଉନ୍ନତ ସ୍ତରରେ ଏତେ ଚିନ୍ତା କରନ୍ତୁ, ଗାଭୀମାନେ ମାତୃଭାବ ସ୍ଥାନୀୟ ଭଗବାନଙ୍କୁ ବାତ୍ସଲ୍ୟ ଭାବରେ ଭଲ ପାଆନ୍ତି ସେମାନେ। ତେଣୁ ଅଷ୍ଟସାତ୍ୱିକ ବିକାରଟା ଗାଉଛନ୍ତି, ସେମାନେ ସବୁ ସ୍ତବ୍ଧ ହୋଇଯାଉଛନ୍ତି। ସ୍ତବ୍ଧ କହିଲେ ଆଉ ହଲଚଲ ନାହିଁ, କି କହିବେ ଏଇଟା ଗୋଟେ ମୂର୍ତ୍ତିଟେ ନା କ'ଣ, ପ୍ରକୃତ ଗାଈ ନା ମୂର୍ତ୍ତିଟେ, ଏଇଭଳି ଭାବରେ ରହିଛି। ଆମେ ଦେଖିଛୁ ବିଭିନ୍ନ ସ୍ଥାନରେ ରହିଛି, ଆପଣ ଦେଖିବେ ଆମେ ଯାଇଥିଲୁ ଯେଉଁ ସାଉଥକୁ, ସେସବୁ ଅଛନ୍ତି ଲୋକମାନେ କ'ଣ କରିବେ ନା, ଯାଇକରି ବସିଯିବେ, ଏମିତି ବସିଯିବେ, ଗୁରୁଦେବ ପ୍ରଭୁପାଦ ବସିଛନ୍ତି, ଲୋକମାନେ ଆସିବେ, ସେ କହିବେ ଷ୍ଟାଚ୍ୟୁ ନା ଜଣେ ସାଧୁ ବସିଛନ୍ତି, ମୁଁ ଏକଥା କହିଥିଲି ତେଣୁ କହୁନି। ତେଣୁ ସେଇଭଳି ଭାବରେ ସେମାନେ ବସିଯିବେ, ବିଭିନ୍ନ ପାର୍କରେ ସବୁ ବସିଯାଇଥିବେ। ତେଣୁ ସେଇଭଳି ଭାବରେ ଇଏ ଷ୍ଟାଚ୍ୟୁ ହୋଇଯାଇଛି, ଗାଭୀମାନେ ସବୁ ଷ୍ଟାଚ୍ୟୁ ହୋଇଯାଇଛନ୍ତି, ସ୍ତବ୍ଧ ତସ୍ତୁ ମାନେ ସ୍ତବ୍ଧ ହୋଇଯାଇଛନ୍ତି। ଇଏ ହେଉଛି ଅଷ୍ଟସାତ୍ୱିକ ବିକାର, ଅଷ୍ଟସାତ୍ୱିକ ବିକାର। ତାପରେ ସାବା, ସାବା କହିଲେ ମାନେ ସାବା କହିଲେ ମାନେ ଛୋଟ ଏକଦମ ଏବେ ଜନ୍ମ ହୋଇଛି, ଏଇଭଳିଆ ମାନେ ଖୁବ୍ କମ୍ ସମୟ ବର୍ଷ ତାକୁ ହୋଇଛି, କମ୍ ଦିନ ହୋଇଛି ତାଙ୍କୁ, ସେ ସାବ ବୋଲି। ସେମାନେ ସବୁ ସ୍ମୃତ ସ୍ତନପହ କବଳା, ସେମାନେ ସବୁ ଗୋବିନ୍ଦ ନିଜ ପ୍ରଭୁ ମିତି ପ୍ରୀତିଆ ସ୍ତନପେୟ, ଗୋବିନ୍ଦ ନିଜ ପୁତ୍ର ଜ୍ଞାନ କରୁଛନ୍ତି ନା, ତାଙ୍କର ସ୍ତନରୁ କ୍ଷୀର ଆପେ ଆପେ ବାହାରୁଛି। ଯେମିତି ଆମର ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଦ ଦଶମ ଅଧ୍ୟାୟରେ, ଯୁଧିଷ୍ଠିର ମହାରାଜଙ୍କ ସମୟରେ ଗାଭୀମାନେ ଏତେ ଆନନ୍ଦିତ ଥିଲେ, ତାଙ୍କର ସ୍ତନରୁ କ୍ଷୀର ବାହାରିକରି ସବୁ ସିଚିସୁଷ୍ମ ବ୍ରଜାନ ଗାଭ, ମାଟିକୁ ସବୁ ଓଦା କରିଦେଉଥିଲା, ଆଉ ବର୍ଷାର ଆବଶ୍ୟକତା ହେଉନଥିଲା। ଏଇଭଳି ଭାବରେ କୃଷ୍ଣ ନିଜ ପୁତ୍ର ଜ୍ଞାନରେ ତାଙ୍କର ବାତ୍ସଲ୍ୟ ଭାବରେ ତାଙ୍କର କନ୍ହାରୁ କ୍ଷୀର ଝରିଯାଉଛି, ସାବା ସ୍ମୃତ ସ୍ତନପେୟ। ତେଣୁ ସାବା ଯେଉଁ ଛୋଟ ଛୋଟ ବାଛୁରୀ ସବୁ ହୋଇଛନ୍ତି ତାଙ୍କର, ସେମାନେ ସବୁ ସେ ସ୍ତନକୁ ସେ କ୍ଷୀରକୁ ପାନ କରୁଛନ୍ତି। କବଳା ସେମାନେ ମଧ୍ୟ ପାନ କରିକିରି ମୁଖରେ ନେଇକିରି ସେମାନେ ମଧ୍ୟ ଆଉ ଢୋକି ପାରୁନାହାନ୍ତି, ସେମାନେ ମଧ୍ୟ ତସ୍ତୁ, ସେମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି ତସ୍ତୁ। କାହିଁକି ନା ଗୋବିନ୍ଦ ମାତ୍ମନି ଦୃଶାଶ୍ର କଳା ସୁସନ୍ଧ୍ୟ, ଗୋବିନ୍ଦ ମାତ୍ମନି, ଗୋବିନ୍ଦ ଶବ୍ଦ ବ୍ୟବହାର କରାଗଲା, କୃଷ୍ଣଙ୍କୁ ସେମାନେ ଗୋବିନ୍ଦ ବୋଲି ଚିନ୍ତା କରୁଛନ୍ତି। କାହିଁକି ନା ତାକୁ ଆନନ୍ଦ ଦେଉଛନ୍ତି, କୃଷ୍ଣଙ୍କର ଗୋଟିଏ ନାମ ହେଉଛି ଗୋବିନ୍ଦ, କିଏ ରଖିଥିଲେ ନାମ ଗୋବିନ୍ଦ, ପୁରନ୍ଦର ନାମ ରଖେ ଦେବ ଶ୍ରୀ ଗୋବିନ୍ଦ, ଦ୍ରୌପଦୀ ରାଖିଲ ନାମ ଦେବ ଦୀନ ବନ୍ଧୁ। ପୁରନ୍ଦର ଆପରେ ଆସିବ ସେ ଲୀଳା, ଭଗବାନ ଗୋବର୍ଦ୍ଧନ ଲୀଳା, ଚବିଶ ଅଧ୍ୟାୟରୁ ଆରମ୍ଭ ହେବ, ସତେଇଶ ପର୍ଯ୍ୟନ୍ତ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଗୋବିନ୍ଦ ଯେ ସିଏ କୃଷ୍ଣ ଯେହେତୁ ବନ୍ଦ କରିଦେଇଥିଲେ ଇନ୍ଦ୍ରଯଜ୍ଞ, ସେଥିପାଇଁ ସେ କ୍ରୋଧ ପ୍ରକାଶ କରିକି ବ୍ରଜକୁ ନଷ୍ଟ କରିବା ପାଇଁ ଚିନ୍ତା କରିଥିଲେ। ତେଣୁ ଯାହା ହଉ ଭଗବାନ ତାଙ୍କର ଗୋଟେ ଛତା ଥିଲା, ଏ ଛତାକୁ ଖୋଲିଦେଲେ। କ'ଣ ସେ ଛତା, କ'ଣ ତା ନାଁ? ଗୋବର୍ଦ୍ଧନ। ଆମେ ଯେମିତି ବର୍ଷା ଦିନ ବର୍ତ୍ତମାନ ଦରକାର ହେଉଛି କେସିପାଲ ଛତା, ଫେମସ୍ ଛତା। ତେଣୁ ଭଗବାନ ଦେଖିଲେ ଭୀଷଣ ବର୍ଷା ହେଉଛି, କିଛି କଥା ନାହିଁ, ତାଙ୍କର ଛତାକୁ ଖୋଲିଦେଲେ, ଗୋବର୍ଦ୍ଧନକୁ ଖୋଲିଦେଲେ ଭଗବାନ। ସାତ ବର୍ଷ ରହିଥିଲେ, ଏଇଟା ସାତ ବର୍ଷ ପୂର୍ବର ଲୀଳା ଚାଲିଛି, ଆ ପରେ ସାତ ବର୍ଷ ଲୀଳା ଆରମ୍ଭ ହେବ। ତେଣୁ ସେହି ସମୟରେ ନିଜ ଇନ୍ଦ୍ର ନିଜର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିଥିଲେ। ସେହି ସମୟରେ ସେ ଭଗବାନଙ୍କୁ ଅଭିଷେକ କରିଛନ୍ତି, ଗୋବିନ୍ଦ ଗୋବିନ୍ଦ କୁଣ୍ଡ ରହିଛନ୍ତି, ଗୋବର୍ଦ୍ଧନରେ ଗୋବିନ୍ଦ କୁଣ୍ଡ ରହିଛନ୍ତି, ସେ ଅଭିଷେକ କରିଥିଲେ। ସେ କୁଣ୍ଡ, ସେ ଜଳରେ ଗୋବିନ୍ଦ କୁଣ୍ଡ ହୋଇଛି, ତାଙ୍କ ନାମ ଦିଆହେଇଥିଲା ଗୋବିନ୍ଦ, କୃଷ୍ଣଙ୍କର ନାମ ଦିଆହେଇଥିଲା ଗୋବିନ୍ଦ ସେ ଦେଇଥିଲେ। ଏବଂ ସୁରଭିମାନେ ମଧ୍ୟ ଆସିଥିଲେ, ସେମାନେ ମଧ୍ୟ ତାଙ୍କର ନାମ ରଖିଥିଲେ ଗୋବିନ୍ଦ, ଆପଣ ଆମର ଇନ୍ଦ୍ର, ଏଭଳି ଭାବରେ କହିଥିଲେ। ତେଣୁ ଗାଭୀମାନେ ତାଙ୍କୁ ଦେଖି ଭାବୁଛନ୍ତି ଗୋବିନ୍ଦ, ତାଙ୍କୁ ବହୁତ ଆନନ୍ଦ ହେଉଛନ୍ତି। ଭଗବାନ ମଧ୍ୟ ସେଭଳି ଭାବରେ ଗାଭୀମାନଙ୍କୁ ଏବଂ ବ୍ରାହ୍ମଣମାନଙ୍କୁ ଅତ୍ୟନ୍ତ ପ୍ରିୟ, ଭଗବାନଙ୍କର ପ୍ରିୟ ହେଉଛନ୍ତି ସେମାନେ। ସେଥିପାଇଁ ଆମେ କହୁଛେ କ'ଣ, ନମ ବ୍ରାହ୍ମଣ ଦେବାୟ ଗୋବ୍ରାହ୍ମଣ ହିତାୟ ଚ ଜଗଦୀତାୟ କୃଷ୍ଣାୟ ଗୋବିନ୍ଦାୟ ନମ ନମ। ଗୋବିନ୍ଦ ଗାଭୀମାନଙ୍କୁ ଏବଂ ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ଦିଅନ୍ତି, ସେଥିପାଇଁ ଗୋବିନ୍ଦ ତାଙ୍କର ନାମ ହେଉଛି ଗୋବିନ୍ଦ। ତେଣୁ ଗୋବିନ୍ଦ ମହାତ୍ମନି ନିଜ ଭଳି ଭାବୁଛନ୍ତି, ନିଜ ଲୋକ ମହାତ୍ମନି ଗୋବିନ୍ଦ, ଆମ ନିଜ ନିଜ ଆତ୍ମା ଭଳି ଭାବୁଛନ୍ତି ପରମାତ୍ମା, ସେ ନିଜ ଆତ୍ମା ଗୋବିନ୍ଦ ଆତ୍ମନି। ତେଣୁ ତାଙ୍କୁ ଦର୍ଶନ କରି ଦୃଷା, ତାଙ୍କୁ ଦର୍ଶନ କରି ଅଷ୍ଟସାତ୍ତ୍ୱିକ ବିକାର ଯେଉଁ ହୋଇଯାଇଛି, ଅଶ୍ରୁକଳା ତାଙ୍କର ଅଶ୍ରୁ, ତାଙ୍କର ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଛି, ଦୃଷା ଅଶ୍ରୁକଳା ସ୍ପୃଶନ୍ତ୍ୟ। ତେଣୁ ତାଙ୍କୁ ନିଜ ମନ ଭିତରେ ହୃଦୟ ଭିତରେ ନେଇ କୃଷ୍ଣଙ୍କୁ ସେ ଆଲିଙ୍ଗନ କରୁଛନ୍ତି, ସ୍ପୃଶନ୍ତ୍ୟ ଆଲିଙ୍ଗନ କରୁଛନ୍ତି, ସ୍ପୃଶନ୍ ଦର୍ଶନ ସ୍ପର୍ଶ କରୁଛନ୍ତି ନିଜ ହୃଦୟ ଭିତରେ, ମନ ଭିତରେ ମନୋଭାବ ଏଇସବୁ ରହିଛି। ଏଇଟା ଗୋପୀମାନେ ଜାଣିପାରୁଛନ୍ତି ଭାବ, ତାଙ୍କର ଏହି ଭାବ ରହିଛି। ପରୀକ୍ଷିତ ମହାରାଜ ମଧ୍ୟ ସୁଖଦେବ ଗୋସ୍ୱାମୀ ତାଙ୍କର ଭାବ ପ୍ରକାଶ କରୁଛନ୍ତି। ଏଇ ଯେଉଁ ହେଇଛି ଜୀବ ଗୋସ୍ୱାମୀ କହୁଛନ୍ତି, ଏ ଯେଉଁ ସ୍ତୁତ ସ୍ତନପୟ କବଳା, ଜୀବ ଗୋସ୍ୱାମୀ କହୁଛନ୍ତି କେତେଜଣ ମଧ୍ୟ ସେ ଯେଉଁ ତୃଣ, ତୃଣ ମଧ୍ୟ ସେ ଧଳା ବାହାରୁଛି ନା ରସ ତୃଣରୁ, ତେଣୁ ସେଇଟାକୁ ଯେଉଁମାନେ ତୃଣ ତରିଛନ୍ତି ମଧ୍ୟ ବାଛୁରୀମାନେ, ବାଛୁରୀମାନେ ସେମାନେ ମଧ୍ୟ ସେମାନେ ଆଉ ଚବେଇ ପାରୁନାହାନ୍ତି, ଯେଉଁମାନେ କ୍ଷୀର ନେଇଛନ୍ତି ସେମାନେ ମଧ୍ୟ ଢୋକି ପାରୁନାହାନ୍ତି, ଏଇଭଳି ଅବସ୍ଥାରେ ରହିଛନ୍ତି, ସବୁ ସ୍ତବ୍ଧ ହେଇକି ଯାଇଛନ୍ତି, ସ୍ଥାବର ଭଳି ହେଇଯାଇଛନ୍ତି। ତେଣୁ ଦୃଷା ନେତ୍ରେଣ ଅଶ୍ରୁଣି କଳୟନ୍ତି ବର୍ଷନ୍ତି ତଥା ତାହା ଅଶ୍ରୁଧାରୟା ଦୃଷ୍ଟିଆ ଛାଦନାତ୍ ମନସେବ ପଶ୍ୟନ୍ତ ଇତ୍ୟର୍ଥ। ଆଖିରେ ଯେହେତୁ ଅଶ୍ରୁ ଆସିଯାଉଛି, ତେଣୁ ଆଖି ତାଙ୍କର ଆଉ ଦର୍ଶନ କରିପାରୁନାହାନ୍ତି, ଅଶ୍ରୁଧାରୟା ଦୃଷ୍ଟିଆ ଛାଦନ, ଦୃଷ୍ଟି ଆଚ୍ଛାଦନ ହେଇଯାଉଛି। ତେଣୁ ସେମାନେ କ'ଣ କରୁଛନ୍ତି ନା, ମନସେବ ପଶ୍ୟନ୍ତ ମନରେ ଦର୍ଶନ କରୁଛନ୍ତି ଭଗବାନଙ୍କୁ, ଚକ୍ଷୁରେ ଆଉ ଦେଖିପାରୁନାହାନ୍ତି, ମନରେ ଚକ୍ଷୁରେ ଆଶ୍ରୁ ହେଇ ଆସିଯାଇଛି, ଲୋକକୁ ଆସିଯାଇଛି ଆଉ ଦେଖିପାରୁନାହାନ୍ତି, ତେଣୁ ମନରେ ସେ ପଶ୍ୟନ୍ତି ଭଗବାନ ଦର୍ଶନ କରୁଛନ୍ତି, ମନରେ ଦର୍ଶନ କରୁଛନ୍ତି। ତେଣୁ ମନରେ ଦର୍ଶନ କରି ତାଙ୍କୁ ସ୍ପୃଶନ୍ତି, ତାଙ୍କୁ ଆଲିଙ୍ଗନ କରୁଛନ୍ତି, ହୃଦୟ ଭିତରେ ସବୁ ହେଉଛି। ଅଥ ତତ୍ ଦର୍ଶନ ମାତ୍ର ଅଭାବେନ ବୟମ୍ ଅଧନ୍ୟା ଏମିତି ଭାବ। ଗୋପୀମାନେ ଏଇ ଯେଉଁ କଥା ଏଇ ଯେଉଁ ବର୍ଣ୍ଣନା କରୁଛନ୍ତି, ତିନୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ ତିନି ଚାରୋଟି ଶ୍ଳୋକରେ। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ତତ୍ ଅଦର୍ଶନ ମାତ୍ର ଅଭାବ, ତତ୍ ଦର୍ଶନ ମାତ୍ର ଅଭାବେନ, ସେମାନେ ଯଦି ଦର୍ଶନ କରୁଛନ୍ତି କିନ୍ତୁ ଏମାନେ ରହିଛନ୍ତି ବ୍ରଜରେ ରହିଛନ୍ତି, ସେ କଥାକୁ ସବୁ ଚିନ୍ତା କରୁଛନ୍ତି, କ'ଣ ହେଉଛି ମନଃଶକ୍ତିରେ ସେମାନେ ଦେଖୁଛନ୍ତି। ତେଣୁ ତାଙ୍କର ଭାବ ହେଉଛି କ'ଣ ନା, ଆମ ଅଧନ୍ୟା, ଏମାନେ ସବୁ ଧନ୍ୟ, ସମସ୍ତେ ଧନ୍ୟ, ଆମେ ଆମକୁ ଜାଣିଲେ ଆଉ ସବୁ ଧନ୍ୟ। ଇଏ ହେଉଛି ପ୍ରକୃତରେ ଯେଉଁମାନଙ୍କର ଭକ୍ତି, ଯେଉଁମାନେ ବହୁତ ଉନ୍ନତ ସ୍ତରର, ସେମାନେ ନିଜକୁ ଏହିଭଳି ଭାବରେ ଭାବନ୍ତି, ଅନ୍ୟ ସମସ୍ତଙ୍କୁ ଇଏ ହେଉଛି ମହା କ'ଣ ମାନେ ଉନ୍ନତ ଭାଗବତ କଥା। ଉନ୍ନତ ଭାଗବତ ଯେଉଁମାନେ ଅଛନ୍ତି, ଭକ୍ତିର ତିନି ପ୍ରକାର ସ୍ତର ରହିଛି, କନିଷ୍ଠ ମଧ୍ୟମ ଉତ୍ତମ ସ୍ତର। ଉତ୍ତମ ସ୍ତର ଯେଉଁମାନେ ଭାଗବତ ବା ଯେଉଁମାନେ ଭକ୍ତ, ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି, ତେଣୁ ସେମାନେ କାହାକୁ ଭାବନ୍ତି ନାହିଁ ଇଏ ଇଏ ଭକ୍ତ ନୁହେଁ ଅଭକ୍ତଟା ଏଇଭଳି ଭାବରେ ଚିନ୍ତା କରି ସମସ୍ତେ ସେମାନେ ଭାବନ୍ତି ଆମେ ହେଉଛୁ ଅଭକ୍ତ ଆଉ ସମସ୍ତେ ହେଉଛୁ ଭକ୍ତ ବହୁତ ଉନ୍ନତ ସ୍ତର ଭକ୍ତ ଆମେ ହେଉଛୁ ସବୁ ନିଚ୍ଚ ସ୍ତରର ଭକ୍ତ ଇଏ ହେଉଛି ଭକ୍ତର ଯେଉଁମାନେ ଉନ୍ନତ ସ୍ତରକୁ ଗଲେଣି ତାଙ୍କର ଲକ୍ଷଣ ହେଉଛି ଏଇଟା ତେଣୁକରି ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଭଗବାନ କଥା ପ୍ରଚାର କରିପାରିବେ ନାହିଁ ପ୍ରଭୁପାଦ ମହାରାଜ ଗୁରୁଦେବ ଯେଉଁ ସବୁ ରହିଛନ୍ତି ବିଭିନ୍ନ ଇସ୍କନ ଯେଉଁ ଆଚାର୍ଯ୍ୟମାନେ ସବୁ ରହିଛନ୍ତି ସେମାନେ ଯଦିଓ ଉନ୍ନତ ସ୍ତରର କିନ୍ତୁ ସେ ସ୍ତରରେ ରହିକି ଭଗବାନ କଥା ପ୍ରଚାର କରିପାରିବେ ନାହିଁ କାହିଁକି ନା ସେ ତ ଦେଖୁଛନ୍ତି ସମସ୍ତେ ଭଗବାନ ଭକ୍ତ ଆଉ କାହାକୁ କାହାକୁ କଥା କହିବେ ତେଣୁ ସେମାନେ ତଳକୁ ଆସନ୍ତି ଟିକିଏ ମଧ୍ୟମ ସ୍ତରକୁ ଆସନ୍ତି ମଧ୍ୟମ ସ୍ତରରେ ଆସିଲେ ସେମାନେ କଥା ପ୍ରଚାର କରିପାରିବେ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତିନି ପ୍ରକାର ଭକ୍ତଙ୍କ କଥା କୁହାଯାଇଛି ଯେଉଁ ପ୍ରାଥମିକ ସ୍ତରର ଯେଉଁ ଭକ୍ତ କନିଷ୍ଠ ଭକ୍ତ ସେମାନଙ୍କର କ'ଣ ଲକ୍ଷଣ ନା ଅର୍ଚ୍ଚାମେବ ହରେ ପୂଜାଙ୍ଗ ଶ୍ରଦ୍ଧେୟ ଅତି ନ ତତ୍ ଭକ୍ତେଷୁ ଚାନ୍ୟେଷୁ ସ୍ୱଭକ୍ତ ପ୍ରାକୃତ ସ୍ମୃତ ପ୍ରାକୃତ ମାନେ ତିନି ଗୁଣ ଭିତରେ ଅଛନ୍ତି ସେମାନେ ସତରଜ ତମ ତିନି ଗୁଣ ଭିତରେ ରହିକରି ସେମାନେ ଭଗବାନଙ୍କର ପୂଜା କରୁଛନ୍ତି ପୂଜା ଆମକୁ ହରାଇ ଆମ ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ଉନ୍ନତ ସ୍ତରରେ ନୁହନ୍ତି ସେମାନେ ରାଧାକୃଷ୍ଣଙ୍କର ପୂଜା କରିପାରିବେ ନାହିଁ ଯଦିଓ ରାଧାକୃଷ୍ଣଙ୍କ ପୂଜା କଲେ ମଧ୍ୟ ସେଇଟା ଲକ୍ଷ୍ମୀନାରାୟଣଙ୍କ ପୂଜା ବୋଲି କହିଛନ୍ତି ପ୍ରଭୁପାଦ ମହାରାଜ ସେହି ସ୍ତରକୁ ନଗଲେ ଜଣେ କରିପାରିବେ ନାହିଁ ରାଧାକୃଷ୍ଣଙ୍କ ପୂଜା ତେଣୁ ଯେଉଁମାନେ କନିଷ୍ଠ ସ୍ତରରେ ଅଛନ୍ତି ତାଙ୍କର ଲକ୍ଷଣ ନବଯୋଗେନ୍ଦ୍ର କହିଛନ୍ତି ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ରାଜାନିମିଙ୍କୁ ଯେ ପୂଜା ଅର୍ଚ୍ଚା ନେବ ହରେ ଆମେ ଯେଉଁ ଅର୍ଚ୍ଚନା କରୁଛେ ପୂଜା ବିଗ୍ରହ ପୂଜା କରୁଛେ ଅର୍ଚ୍ଚା ନେବ ହରେ ପୂଜା ମଧ୍ୟ ଶ୍ରଦ୍ଧେୟ ଅତି ଶ୍ରଦ୍ଧାର ସହିତ ପୂଜା କରୁଛେ କିନ୍ତୁ ଆମେ ଅନ୍ୟ କିଛି ଜାଣିନେ ନା ତତ୍ ଭକ୍ତେଷୁ ଚାନ୍ୟେଷୁ ଆମେ ଯେ ଭକ୍ତ ହେଉଛନ୍ତି ଭଗବାନ ଯେଉଁ ପୂଜା କରୁଛୁ ତାଙ୍କଠାରୁ ଉନ୍ନତ ବୋଲି ସେଇଟା ଆମେ ଜାଣିନୁ ସେ ଜ୍ଞାନ ନାହିଁ ଆମେ କନିଷ୍ଠ ସ୍ତରରେ ରହିଛେ ଆମେ ଭାବୁଛେ ଏଇଟା ହେଉଛି ଶ୍ରେଷ୍ଠ ଭାବୁଛେ ଆଉ ଉପରେ କିଛି ନାହିଁ ସେଇଟା ଭାବୁଛେ ବା ଅନ୍ୟ ଶାସ୍ତ୍ର ଇତ୍ୟାଦି ଜ୍ଞାନ ଆମର ନାହିଁ ଏସବୁ ନାହିଁ କନିଷ୍ଠ ସ୍ୱଭକ୍ତ ପ୍ରାକୃତ ସ୍ମୃତ ସେମାନେ ହେଉଛି ପ୍ରାକୃତ ସ୍ତରରେ ସେମାନେ ଏଇ ଭୌତିକ ସ୍ତରରେ ଅଛନ୍ତି ସେମାନେ କିନ୍ତୁ ଏଇଭଳି ଭାବରେ ସେବା ମାଧ୍ୟମରେ ଆସ୍ତେ ଆସ୍ତେ ସେମାନେ ଉନ୍ନତ ହେବେ ଉନ୍ନତ ହେଲେ ମଧ୍ୟମ ସ୍ତରକୁ ଆସିଯିବେ ମଧ୍ୟମ ସ୍ତରର କ'ଣ ଲକ୍ଷଣ ଈଶ୍ୱରେ ତଦିନୀଷୁ ବାଳିଷୁ ଦୁଷ୍ୟସୂଚ ପ୍ରେମ ମୈତ୍ରୀ କୃପପେକ୍ଷା ଯାହା କରୋତି ସେ ମଧ୍ୟମ ଏ ଚାରି ପ୍ରକାର ସେମାନେ ବ୍ୟବହାର କରିବେ ପ୍ରଥମେ ହେଲେ ଈଶ୍ୱର ଭଗବାନ ତାଙ୍କ ପ୍ରତି ପ୍ରେମ ତଦିନୀଷୁ ତାଙ୍କର ଯେଉଁମାନେ ଭକ୍ତ ତାଙ୍କ ପ୍ରତି ମୈତ୍ରୀ ପ୍ରେମ ମୈତ୍ରୀ ବାଳିଷୁ ବାଳିଷୁ କହିଲେ ଛୋଟ ପିଲା ବା ବାଳକ ସେଇଭଳି ସ୍ୱଭାବ ଯାହାଙ୍କର ସରଳ ସ୍ୱଭାବ ଯେଉଁମାନେ ସେମାନଙ୍କୁ କ'ଣ କରିବେ ନା କୃପା କରିବେ କ'ଣ କିଭଳି କୃପା କରିବେ ଭଗବାନ କଥା କହିବେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ତାଙ୍କ ପ୍ରତି କୃପା କରିବେ ଆଉ ଗୋଟେ କ'ଣ ଚାରିଟି ତାଙ୍କର ବ୍ୟବହାର ଆଉ ଗୋଟେ ହେଉଛି ଉପେକ୍ଷା ତ୍ୟାଗ କରିଦେବେ କେଉଁମାନଙ୍କୁ ନା ଯେଉଁମାନେ ପ୍ରେମ ଈଶ୍ୱର ତଦିନେଷୁ ବାଳିଶୁ ଦ୍ୱିଷୁ ଦ୍ୱେଷ କରୁଛନ୍ତି ଯେଉଁମାନେ ଈର୍ଷାଳୁ ବ୍ୟକ୍ତି ଈର୍ଷାଳୁ ବ୍ୟକ୍ତିକୁ ଅଶ୍ରଦ୍ଧାଳୁ ବ୍ୟକ୍ତିକୁ ଭଗବାନ କଥା ପ୍ରଚାର କରିବାକୁ ମାନେ ଏଇ ଗୋଟେ ଅପରାଧ ତେଣୁ ସେମାନେ ତ୍ୟାଗ କରିଦିଅନ୍ତି ଉପେକ୍ଷା କରିଦିଅନ୍ତି ତେଣୁ ମଧ୍ୟମ ସ୍ତରର ଏଇଭଳି ଭାବେ ଭକ୍ତ ଯେଉଁମାନେ ସେମାନେ ଚୈତନ୍ୟ ଚର୍ଚ୍ଚାମୃତରେ ଅନ୍ୟ ଆଉ ଗୋଟେ ପ୍ରକାର ଦିଆହେଇଛି ତାଙ୍କର କଥା ସେମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି କିନ୍ତୁ ଭାଗବତରେ ଏଇଭଳି ଭାବରେ କୁହାଯାଇଛି ସେମାନେ ଏଇଭଳି ଭାବରେ ଚାରି ପ୍ରକାର ବ୍ୟବହାର କରନ୍ତି ଚାରି ପ୍ରକାର ସମ ବ୍ୟବହାର ନୁହଁ ଅଲଗା ବ୍ୟବହାର ସମ ଉତ୍ତମ ସ୍ତରକୁ ଗଲେ ସମ ବ୍ୟବହାର ହୋଇଯିବ ତେଣୁ ମଧ୍ୟମ ସ୍ତରକୁ ଆସୁଛନ୍ତି ସେମାନେ ମଧ୍ୟମ ସ୍ତର ଉତ୍ତମ ହେଲେ ମଧ୍ୟ ସେମାନେ ମଧ୍ୟମ ସ୍ତରରେ ଆସିଲେ କଥା ପ୍ରଚାର କରନ୍ତି ତେଣୁ ଏମାନେ ସବୁ ଉତ୍ତମ ସ୍ତରରେ ରହିଛନ୍ତି ନା ଗୋପୀମାନେ ସେମାନେ ଶ୍ରେଷ୍ଠ ସ୍ତରରେ ଅଛନ୍ତି ମହାଭାବ ସ୍ତର ଭାବ ସ୍ତର ଇତ୍ୟାଦି ଅନୁଭବ କାଲି କହିଥିଲେ ଆମେ ଅନୁଭବ କଥା କହିଥିଲେ ମନେ ଅଛି କ'ଣ ସେ ଅନୁଭବ ଅନୁଭବ କଥା ଯେଉଁ କାଲି କୁହାଯାଇଥିଲା ଏଇଟା ଆମର ବର୍ଣ୍ଣନା କରାଯାଇଛି ଉଜ୍ଜଳ ନିରମଣରେ ରୂପ ଗୋସ୍ୱାମୀ କହିଛନ୍ତି ଅନୁଭବ କଥା କାଲିର ଯେଉଁ ଶ୍ଳୋକରେ କୁହାଗଲା ସେଇଟା ଅନୁଭବ ତେଣୁ ଏମାନେ ସେଇଭଳିଆ ଭାବ ସ୍ତରର କଥା ତେଣୁ ସେମାନେ ଭାବୁଛନ୍ତି କ'ଣ ଅତ ତତ୍ ଦର୍ଶନ ମାତ୍ର ଅଭାବେନ ସେ ଦିନବେଳେ ଭଗବାନଙ୍କ ଦର୍ଶନ କରିପାରୁନାହାନ୍ତି, ସେଇଟା ଅଭାବ ତାଙ୍କର ରହୁଛି। ତେଣୁ ବୟମ ଅଧନ୍ୟା, ଆମେ ସବୁ ଅଧନ୍ୟା, ଏମାନେ ସମସ୍ତେ ଧନ୍ୟା। ଆଉ ଯେତେ ବର୍ଣ୍ଣନା 13 ଶ୍ଳୋକରେ ବର୍ଣ୍ଣନା କରାଯିବ, ଏମାନେ ପ୍ରଥମେ ଯେଉଁ ଆସିଲା କେଉଁ କଥା ନା ବେଣୁ କି ତପସ୍ୟା କରିଥିଲା ହରିଣୀ, ସେ ବର୍ତ୍ତମାନ ଦେବୀ ଦେବ ଦେବକନ୍ୟା ବା ଦେବ ଦେବସ୍ତ୍ରୀମାନଙ୍କ କଥା କୁହାଗଲା, ଗାଭୀମାନଙ୍କ କଥା କୁହାଯିବ, ଅନ୍ୟମାନଙ୍କ ସବୁ ଆ ପରେ ଆସିବ ବିହଙ୍ଗମାନଙ୍କ କଥା କୁହାଯିବ, ପ୍ରାୟ ଗତାମ୍ବ ବିହଗା ପକ୍ଷୀମାନେ ସମସ୍ତେ ଧନ୍ୟା, କେବଳ ଆମେ ହେଉଛୁ ଅଧନ୍ୟା। ଏଇଭଳି ଭାବରେ ଭାବ ରହିଛି ଜୀବ ଗୋସ୍ୱାମୀ ତାଙ୍କ ବୈଷ୍ଣବ ପୋଷଣରେ ଏଇଭଳି ଭାବରେ କହିଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଆମେ ଯେଉଁ କହିଲେ ଅନ୍ୟ ଗୋଷ୍ଠୀର ଯେଉଁ 3 ଶ୍ଳୋକରେ କହିଛନ୍ତି, ଇଏ କହିଲେ 4 ଶ୍ଳୋକରେ କୁହାଯାଇଛି ବୋଲି। ତେଣୁ କୃଷ୍ଣ ତୁମେ ଯେଉଁ କହିଲି ନା, ସେମାନେ ଯେଉଁ କହିଲେ କୃଷ୍ଣ ମୁଖ ନିର୍ଗତ ବେଣୁ ଗୀତ କହିବାର ଉଦ୍ଦେଶ୍ୟ ହେଉଛି, ତାଙ୍କୁ କିଭଳି ଲାଗୁଛି କୃଷ୍ଣ ନା ପରମାନନ୍ଦ ଘନ ମୂର୍ତ୍ତି, ପରମାନନ୍ଦ ଘନ ମୂର୍ତ୍ତି ସେ କୃଷ୍ଣ। ଏଇଭଳି ଭାବରେ ତାଙ୍କ ଦର୍ଶନରେ ଏଇ ଭାବ ଆସୁଛି ଗାଭୀମାନଙ୍କର। ତେଣୁ ଗୋପୀମାନେ ଯେଉଁ ବର୍ଣ୍ଣନା କରୁଛନ୍ତି କୃଷ୍ଣ ଶବ୍ଦ ସେ ବର୍ଣ୍ଣନା କରୁଛନ୍ତି, ତା'ର ଅର୍ଥ ହେଉଛି ଏଇଟା, ଗାଭୀମାନେ ଭାବୁଛନ୍ତି ପରମାନନ୍ଦ ଘନ ମୂର୍ତ୍ତି। ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି ସେ କଥା, ଅତସ୍ତସ୍ୟ ମୁଖଚନ୍ଦ୍ର ନିର୍ଗତ ବେଣୁ ଗୀତମ ଏବ ପିୟୁଷ, ଆମେ ଏଇଟା ବର୍ଣ୍ଣନା କଲେ। ସେଭଳି ଭାବରେ ଜୀବ ଗୋସ୍ୱାମୀ ବୃହତ୍କ୍ରମ ସନ୍ଦେହ ପାଇଁ କହିଛନ୍ତି, ସାବା ଅପି ସଦ୍ୟ ଜାତ ବର୍ଷା ଅପି, ସଦ୍ୟ ଜାତ ହୋଇଛନ୍ତି ସେଇ ବର୍ଷାମାନେ, ସାବା ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ସେ ଯେଉଁ କହୁଛନ୍ତି ଗାଭ ଶବ୍ଦ ବ୍ୟବହାର କରାଗଲା, କହିବା ଉଦ୍ଦେଶ୍ୟ ହେଉଛି ସେମାନେ ପଶୁ ହୋଇକରି ମଧ୍ୟ ତାଙ୍କର ସ୍ୱ ଦେହ ବିସ୍ମୃତି ହୋଇଯାଇଛି, ଆଉ ସେ ଦେହକୁ ସ୍ମରଣ ଆସୁନାହିଁ, ଭଗବାନଙ୍କ ସ୍ମରଣ ସେମାନେ ସବୁକିଛି ଭୁଲି ଯାଉଛନ୍ତି, ସ୍ତବ୍ଧ ହୋଇଯାଉଛନ୍ତି। କିନ୍ତୁ ନ ତୁ ଅସ୍ମାକମ୍ ଦେହସ୍ୟାପି, କିନ୍ତୁ ଆମେ ଆମର ଗୃହ ଇତ୍ୟାଦିକୁ ଭୁଲି ପାରୁନାହିଁ। ଏଇଭଳି ଭାବରେ ତାଙ୍କର ଭାବ ଆସୁଛି ଗୋପୀମାନଙ୍କର। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ କହୁଛନ୍ତି, ନ ତ ସ୍ତ୍ରୀ ଜାତିନାଂ ସର୍ବାସାଂ ଏତତ୍ କାମ ବିଦ୍ରୁବିତ ଏବଂ ତନ୍ ମୋହନଂ ଯତ ବତ୍ସାଲାନା ଗବାମପି ମୋହନଂ ପଶ୍ୟତ ଇତ୍ୟାହୁ। ମାନେ ଏମାନେ ହେଉଛନ୍ତି ସ୍ତ୍ରୀ ଜାତି ନା, ଗୋପୀମାନେ ସ୍ତ୍ରୀ ଜାତି, ସ୍ତ୍ରୀର ପୁରୁଷ ପ୍ରତି ସ୍ୱଭାବତଃ ଆକର୍ଷଣ ରହିଛି, କିନ୍ତୁ ଏମାନେ ଗାଭୀମାନେ ଏମାନେ ତ ଅଲଗା, ଇଏ ମନୁଷ୍ୟ ଜାତି ମଧ୍ୟ ନୁହଁ, ଅଲଗା ଜାତିରେ ରହୁଛନ୍ତି ଗାଭୀ ଜାତି, ଗୋ ଜାତି ଏମାନେ, କିନ୍ତୁ ତଥାପି ତାଙ୍କର ମଧ୍ୟ ତାଙ୍କର ସେ ଭଗବାନ ପ୍ରତି ସେଭଳି ପ୍ରେମ ଜାତ ହେଉଛି। ତେଣୁ ଏଇଟାକୁ ଦେଖି ସେ କହୁଛନ୍ତି, ତାଙ୍କ ସଖୀମାନଙ୍କୁ କହୁଛନ୍ତି। ଏଭଳି ଭାବରେ ଏହି ଶ୍ଳୋକର ଅର୍ଥ ଯାହା ବିଭିନ୍ନ ଆଚାର୍ଯ୍ୟମାନେ କହିଛନ୍ତି ଆମେ କହିଦେଲେ। ଏଠି ପ୍ରଭୁପାଦ ମହାରାଜଙ୍କର ଶିଷ୍ୟମାନେ କୌଣସି ଭାବାର୍ଥ ଦେଇନାହାନ୍ତି, ଆମେ ଏଇଭଳି ଭାବରେ କହିଥିଲେ। ତେଣୁ ପର ଶ୍ଳୋକଟି ଆସନ୍ତାକାଲି କହିବା ସମୟ ହୋଇଯାଇଛି। ତେଣୁ ଆମେ ଗତକାଲି ଯେଉଁ କହିଲେ ତପସ୍ୟା କଥା କହିଲେ, ଆମର ସୁରଦାସ ଯିଏକି ଅନ୍ଧ ଥିଲେ କିନ୍ତୁ ବହୁତ ଭଗବାନଙ୍କର ସବୁବେଳେ ଗୁଣଗାନ କରି ଚାଲୁଥିଲେ ସୁରଦାସ, ତାଙ୍କୁ ଅନ୍ୟ ତାଙ୍କର ଶିଷ୍ୟମାନେ ବା ଭକ୍ତମାନେ ସବୁ ରଚନା କରିଛନ୍ତି, ଲିପିବଦ୍ଧ କରିଛନ୍ତି, ସେଇଥିରୁ ଗୋଟିଏ ଆମର ଶିଷ୍ୟ ରାଧାମୋହନ ସ୍ୱାମୀ ପାଠ କରୁଥିଲେ, ତେଣୁ ଆମେ ଟିପିଥିଲେ। ଆମେ ଗତକାଲି କହିଥିଲେ ସେଇଟାକୁ ଗଦ୍ୟ ଆକାରରେ କହିଥିଲେ, ପଦ୍ୟ ଆକାରରେ ବୋଲିବା, ଗତକାଲି କହିଥିଲି ମନେ ଅଛି ତ ଯାହା କହିଥିଲି, ସୁରଦାସ ଯେଉଁ ବର୍ଣ୍ଣନା କରିଛନ୍ତି ଗତକାଲି କାହିଁ, ସେ ଆଜି ବର୍ତ୍ତମାନ ଗାଇବା ପରେ ସମୟ ଅଛି ଗାଇବା, ସେଇଟା ମନେ ଅଛି ତ ଯେଉଁ କହିଥିଲି କ'ଣ ତପସ୍ୟା ସେ କରିଥିଲେ ବେଣୁମାନେ, ବ୍ରଜଭାଷାରେ କୁହାଉଛି, ବ୍ରଜଭାଷାରେ, ଗ୍ୱାଳିନୀ ତୁମ କଥା ଉରହନ ଦେଉ, ଗ୍ୱାଳିନୀ ଗ୍ୱାଳିନୀ ମାନେ ଗୌଡ଼ୁଣୀ, ଗୌଡ଼ୁଣୀ ତୁମେ କେତେ ମୋତେ ନିନ୍ଦା କରୁଛ, ଉରହନ ଦେଉ ତୁମ କଥା ଉରହନ ଦେଉ, ପୁଛି ଯାଇ ଶ୍ୟାମ ସୁନ୍ଦର କୋ ଯେହି ଦୁଃଖ ଚୁର ହୋ ସନେ ହୋ ଗ୍ୱାଳିନୀ ତୁମ ଗୁଆଳିନୀ ଯାଇ ପଚାର ନ ଶ୍ୟାମସୁନ୍ଦରକୁ ପଚାର, ମୋତେ ନିନ୍ଦା କରୁଛ, ଯାଇ ଶ୍ୟାମସୁନ୍ଦରକୁ ପଚାର କେତେ ସିଏ ମୋତେ ଦୁଃଖ ଦେଇଛି, ଯେହି ଦୁଃଖ ଜର ହଉ ସନେହୁ, ଯେତେ ଦୁଃଖ ଦେଲେ ମଧ୍ୟ ମୁଁ କଷ୍ଟ ହିସାବରେ ଗ୍ରହଣ କରିନାହିଁ, ସ୍ନେହରେ ସେ ଗ୍ରହଣ କରୁଛି, ଆନନ୍ଦରେ ଗ୍ରହଣ କରୁଛି ଯେତେ ଦୁଃଖ ହେଇଛି। ତେଣୁ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି, ତେଣୁ ଗୋପୀମାନେ ଯଦି କହିବେ ତୁ କ'ଣ ଏମିତି କଷ୍ଟ କଲୁ କି ନା, ଜନ୍ମ ତ ହିତେ ଭାଇ ବିରତ ଚିତ तजहुंगेह एक रही उठाड़ी हिम ग्रीष्म ऋत वर्षा में जन्म तो है जन्म हवा संगे संगे मु कौन कली ना सब भाई विरत चित्त विरक्त हो गली वैराग्य हो गली विरत चित्त तजो गाँव गुण गेह आम ग्राम आज रही जो गुण अच्छी मोर जहाँ सब गुण थी से सब एवं गेह गृह को सब त्याग कर पलि एवं ये कहीं पाऊ रही से जो चिली मध्य मुझे गोटे पाद ठिया गोटे पाद रही ठाड़ी हिम ग्रीष्म ऋतु वर्षा में बर्तमान वर्षा ऋतु आसती कौन तापर आसव हिम आसव ग्रीष्म आसव यह भाव में सब ऋतु में मुझे भाव में तपस्या कर रही गोटे पाद ठिया रही तजो मूल शाखा सुपत्र सब सोच सुखानी देह मु सब मोर मूल शाखा जहाँ सब रही पत्र सब रही सबको मुँह कली सबको त्याग करदे सुखानी देह देह को सुखेदेली गोटे तपस्या कली एवं जितेबाला मत कटाकटि कर कौन है ना अग्नि सुलाकत मुरीन तन मन सात छेद अग्नि लुहा को अग्नि पकईकी छेद कले आठटी छेद होती बंशी बेणु कहे कथा के कष्ट नम रही रामानुज संप्रदाय वैष्णव मैंने जो से वैष्णव दीक्षा ग्रहण करती सब शरीर में आम जो लगोचे तिलक लगोचे सब से दि जाए चिन्ह दि जाए मानने निआर कर दि जाए ये कष्ट न हो रही तेणु यही भाव में आम शरीर में अग्नि लुहार सब कण कणा कर छिद्र कर आठटी छिद्र कर सब सही बकती कहा सूरी कही कही करी करी तामस देह तुम सब कह सब तामस क्रोध कर कौन या करसिका कौन कर भाव मत सब गाड़ी दौ तेणु सूर साम यही भाती रिज कि तुम ही रस ले सूरदास रचना कर सूर साम यही भाती रिज तुम ही रस ले भाव में मुझे रस नौ बोली तुम मत ईर्षा करुच मुते तपस्या करी आज अधर अधर मत पान करेणु कि अधर मत भगवान अधर मत पान कर अधरा सुधा या अधर सुधा पान कर तेणु ये तेरह श्लोक आज आम व्याख्या कले कथा कहले चौदह श्लोक आसंता का कह सात उन्नीस तेरह श्लोक कहे विमान गीति रही तेनाली गोटे गोटे कथा कहचे तेनाली आ भितर बलराम जयंती अच्छी जन्माष्टमी रही आ भितर सारे पड़ो सर अन्य सब कथा रही तेणु आम कथा कोई विश्राम पूर्व पचार कि प्रश्न रही सन्देह रही कि टिप्पणी अच्छी कहवापी समय कथा विश्राम दे जय श्री भागवत की जय श्री प्रभुपाद महाराज की जय श्री गुरुदेव की संवेद गौरवृंद की जय गौर प्रेमानंदे जय श्री प्रभुपाद।